नमो भगवते वासुदेवाय। श्रीमद्भागवतम दसम स्कंद 24तम अध्याय। 24तम अध्याय रामायण श्रवण करथले किभली ब्रजवासी मानक सम्मुखरे कृष्ण विशेषकर नंद महाराज उद्यम उपनंद महाराज उद्यम इंद्र जग पाई जेहेतु प्रमुख थिला ब्रजवासी मैंने सरल से मैंने नंद उपनंद को अनुसरण करती परंपरा को अनुसरण करती जो सरल चित्त व्यक्ति धर्म को एक में धर्म सहित सरलतार यू संपर्क रही जो मैंने सरल से मैंने अनुसरण करें से हृदय भितर एट प्रवेश कर बालक सरल बोली से किसी शिखिपार गोटे पिलाटे सरल बोली से शिखिपारी जो भाषा आज से शिखिला जमीन आम मैंने शिखिले छोट पिला आम सरल थी से माँ जहाँ कही आम शिखिगले जेकोसी भाषा शिखा जेकोसी ज्ञान शिखा कौशल शिखा ये बुद्धि कार्य नुह बुद्धि अच्छी कितना सरल न रे कौन कार्य शिखे ना से देख तुम ये ग्यारेज लाइन की जाओ इलेक्ट्रिकल लाइन की जाओ कंप्यूटर लाइन की जाओ सॉफ्टवेयर लाइन की जाओ जो देखो जो मैंने शिखुचार समस्त टैलेंट पिला जाऊँ जन पिला कहीं इलेक्ट्रिकल जिनस गुडाक एडभांस कर सी सरल नुह सरल नुहे तार बुद्धि थी भी से ग्रहण करुसरण कर धर्मटा से धर्म चतुरामीटा बहुत क्षति बिल्कुल क्षति मान पूरा मूल उत्पाटन हो बर नास्तिक भल से नास्तिक से धर्म उपरे धर्म को स्वीकार करना खुलम खुला बाहर से कौन कर पूरा से निजक देखे दे आम हूँ अधार्मिक नास्तिक से धर्म रही कि आम यदि सरलता आम न रहा आम धर्मटा ग्रहण कर पारे कि छाड़े धर्मटा ग्रहण कर पार कि छाड़ पार न छाड़ा बेलू लोक निंदा ग्रहण कला बेलू निज सरलता ना तुम स्वाद पाइपर ब्रजवासी मान रहा गोटे बड़ योग्यता था जी गोपी मैंने समस्त राधाराणी की अनुसरण करते सरल ब्रजवासी मैंने समस्ते नंद महाराज को अनुसरण करते कहीं सरल तेरु कृष्ण जो भगवान कृष्ण जो कर्मवाद जो मत था सी नंद महाराज ब्रजवासी मैंने कौन सी प्रश्न जुक्ति से केवल परंपरा को अनुसरण करते भक्ति यहाँ हूँ गोटे मुंडकटा बेपार जो कहते मुंडकटा बेपार मान मुंड काटा काम यहाँ हूँ अनुसरण कर बहुत कष्ट कारण निजर बुद्धि किसी अच्छी निजर किसी इंटेलीजेंट रही गोटे कौन गोटे जिनस को आम अनुसरण करा कहे सांगे सांग मुंड कहीं कर ठीक कि भूल किए भी कहू कौन गोटे कथा जीव जो केवल गुरु वाक्य को शहे रु शहे सी ग्रहण कर दूसरी से मानवी सी के बड़ गुरु भक्त हो सी बद्ध जीव बद्ध अवस्था किए के ग्रहण कर तार बुद्धि अच्छी ना सी गोटे मुक्त मुक्तात्मा हो गला कि से केवे ग्रहण कर व्यक्ति एटा ग्रहण करवल साधगुरु बद्ध जीवन सहटा जाणी तो क्षमा कर दौर बोले सी बंची अच्छे भगवान क्षमा न करेंगे सी बंची पारे से केवे साधुगुरु वाक्य को सरल चित ग्रहण कर तार जो गुरु भक्ति हो भगवत भक्ति हो तार जहाँ कर निजर अहंकार लगे निजर बुद्धि लगे कारण तार से संपत्ति अहं माम हूँ गोटे बद्ध जीवर संपत्ति केवल ताको गोटे जिनस बंचे दिए निष्कपट जो सेवा भगवान गुरुकृष्ण किसी ग्रहण करने निष्कपट सेवा से बुद्धिटा पाखु आसे ना अलग उपाय हम निजर बुद्धि रही अनुसरण करहबनी केत सामाजिक दृष्टि आम अनुसरण करूँ लोक लौकिक दृष्टि यहाँ नक लोक मत खराब भाव लौकिक दृष्टि आम अनुसरण करूँ आत लाभ पूजा प्रतिष्ठा अनुसरण कर कत निजर स्थित को जाहिर करने आम अनुसरण कर विभिन्न अनुसरण पे विभिन्न स्टेजेस अच्छी ना कौन समस्ते कौन स्कूटे उद्देश्य अनुसरण कर कई कौन निजर कल्याण पथ पर ये हम गुरु गुरुदेव जहाँ कहते आचार्य जहाँ कहते यहाँ ही भक्तिर जीवन यहाँ ही मोर आउ अलग कौन प्रचेषा मोर कर आवश्यक ନାହିଁ, ମୁଁ କ'ଣ କରିବି, ମୁଁ କେଉଁ କେମିତି ଜୀବନ କାଟିବି, କେମିତି ଭକ୍ତି ପାଇବି, କେମିତି କୃଷ୍ଣ ପ୍ରେମ ପାଇବି, କେମିତି ମୁଁ କ'ଣ ପ୍ରଚାର କରିବି, କେମିତି ମୁଁ ବଞ୍ଚିବି, ଏ ଚିନ୍ତା ଇଏ ପୁଣି ଚିନ୍ତା କେମିତି ରହିଲା? ଏ ଦୁଇ ଜଣ ଅନୁସରଣ କରୁଛି, ତାଙ୍କ ଚିନ୍ତା କେମିତି ରହିଲା? ଅନୁସରଣ କ'ଣ? ଆଚାର୍ଯ୍ୟ ବାକ୍ୟରେ, ଆଚାର୍ଯ୍ୟଙ୍କ ବାକ୍ୟ, ଭଗବାନଙ୍କ ବାକ୍ୟରେ କେଉଁ ଜିନିଷଟା ନାହିଁ, କେଉଁଥିରେ ଅପୂର୍ଣ୍ଣତା ଅଛି? ସେ ତ ସବୁ କହିଲେ ଯୋଗକ୍ଷମ ବାହାମ୍ୟ। ଶ୍ରୀ କୃଷ୍ଣ ଭଗବତ ଗୀତାରେ କହିଲେ ମୁଁ ଦାୟିତ୍ୱ ନେବି, ତା କ'ଣ ପଢ଼ୁନାହାନ୍ତି କି ନା? ଲୋକ କହୁନାହାନ୍ତି ନା କି ଗ୍ରହଣ କରୁନଛି? କୃଷ୍ଣ ମୋର ଦାୟିତ୍ୱ ନେବେ, ଯୋଗକ୍ଷମ ମୋର ଭକ୍ତିର ଦାୟିତ୍ୱ ନେବେ, ମୋ ସ୍ୱର ଦାୟିତ୍ୱ ନେବେ। କହିବା ବହୁତ ସହଜ, କହିବାଟା ବହୁତ ସହଜ, କହିବା ପାଇଁ କିଛି ଅର୍ଥ ଲାଗୁନି। ଆଉ ବିଶେଷ କରି ଧର୍ମ, ଧର୍ମର ଯେଉଁ ମତ ରହିଛି ସେ ସମସ୍ତଙ୍କର ଜ୍ଞାନକୁ କଭର କରିଦିଏ। ଧର୍ମର କଥାଟା ସତ୍ୟ କଥାଟା ତୁମେ କହିଲା ମାନେ ଅନ୍ୟ ଜଣେ ଲୋକଟାକୁ ଗ୍ରହଣ କରୁନ, ହଁ ସେ ବୁଝିବ ଶୁଣିବ, କିନ୍ତୁ ନିଜ ହୃଦୟ ଭିତରେ ଆମେ କେତେ ଅନୁସରଣ କରୁଛେ ସାଧୁଗୁରୁ ଆଚାର୍ଯ୍ୟଙ୍କୁ ସେଟା କେବଳ ନିଜକୁ ଜଣା। ନିଜର ଭୌତିକ ସ୍ଥିତିରୁ ନିଷ୍କପଟ ସେବା ବଳରେ, ଗୁରୁ ବୈଷ୍ଣବଙ୍କ କୃପା ବଳରେ, ପୂର୍ବ ସଂସ୍କାର ବଳରେ ଯଦି ଆମେ ଆମ ହୃଦୟ ଭିତରେ ଗୁରୁ ଆଚାର୍ଯ୍ୟଙ୍କର ବାଣୀଟା ପ୍ରବେଶ କରୁଛି ହିଁ, ତାହେଲେ ଆମେ ସୁରକ୍ଷିତ ଅବସ୍ଥାରେ ଅଛେ, ନହେଲେ ବିପଦ ଅବସ୍ଥା। ଯେତେ କୁହ, ଯେତେ କର, ଯାହା କିଛି ତୁମେ କର, କାରଣ ପରମ୍ପରାକୁ ହୃଦୟ ଭିତରେ ଆମର ମାନସିକ ସ୍ଥିତି ଭିତରେ ଆମେ ଅନୁସରଣ କରିପାରୁନି ନା, ଏଇଟା ବଡ଼ ଯୋଗ୍ୟତା। ସେଥିପାଇଁ ପରମ୍ପରା ଯେଉଁ ରଖାଗଲା, ଗୁରୁ ଶିଷ୍ୟ ପରମ୍ପରା ଯେଉଁ ରଖାଗଲା, ପରମ୍ପରା ଗୋଟେ ରିପ୍ରେଜେଣ୍ଟ କ'ଣ କୁହାଯିବ, ଗୋଟେ ପ୍ରତିପାଦନ କରୁଛନ୍ତି ଗୋଟେ ଜିନିଷ। ଦେଖ କିଭଳି ସମସ୍ତେ ସଫଳତା ପ୍ରାପ୍ତ ହୋଇଛନ୍ତି ପୂର୍ବ ଗୁରୁବର୍ଗଙ୍କୁ ଅନୁସରଣ କରିକି, ଏଇଟା ଆମ ପାଇଁ ଶିକ୍ଷା, ସଫଳତାର ଏଇଟା ଚାବିକାଠି। ଆଉ ସେ ଅନୁସରଣ କୌଣସି ବାହ୍ୟ ଅନୁଷ୍ଠାନ ନୁହେଁ। ହୃଦୟ ଯେତେବେଳେ ଜଣେ ହୃଦୟର ଭାବଟାକୁ ଗ୍ରହଣ କରିନେଲା, ତାର ବାହ୍ୟ ଭାବଟା ଠିକ୍ ରହିବ। ବାହ୍ୟର ଆକ୍ଟିଭ, ବାହ୍ୟର ଯେଉଁ କାର୍ଯ୍ୟ ଗୁଡ଼ାକ ରହୁଛି ସେଇଟା ହୃଦୟ ସହିତ ଯଦି ଐକ୍ୟ ନ ହେଲା, ସେ ତ ଭକ୍ତିରେ କିଛି କାର୍ଯ୍ୟରେ ଲାଗିଲେ ସେଇଟା ଗୋଟେ କପଟତା ହେଇଗଲା। ଜଣେ ଗୋଟେ ବାହାରେ କରୁଥିବ, ତା ହୃଦୟରେ କୌଣସି ସେଥିରେ ଆସକ୍ତି ନାହିଁ, ମମତା ନାହିଁ, ଗୁରୁ ଜ୍ଞାନ ନାହିଁ, କାର୍ଯ୍ୟଟାରେ ଗୋଟେ ଫୋପଡ଼ା ଫିଙ୍ଗା ଭଳିଆ କାର୍ଯ୍ୟ କରିଛି। ଭଗବାନ ଏଇଟା ଜାଣୁନାହାନ୍ତି ନା, ପରମାତ୍ମା ଜାଣୁନାହାନ୍ତି ନା, କୃଷ୍ଣ ଜାଣୁନାହାନ୍ତି ନା, ଗୁରୁ ବୈଷ୍ଣବ ଜାଣୁନାହାନ୍ତି, ସବୁ ଜାଣୁଛନ୍ତି। ଏ ବାସ୍ତବ ଜୀବନ ନା, ଏଥିରେ କୌଣସି ଦର୍ଶନ ବହୁତ ବଡ଼ ବଡ଼ ବହୁତ ଦର୍ଶନ, ବୈଷ୍ଣବ ଦର୍ଶନ ଯେଉଁ ରହିଛି, କାରଣ ଭଗବାନଙ୍କୁ ପାଇବାର ଅଛି ନା, ତେଣୁ ଭଗବାନଙ୍କୁ ପାଇବା ପାଇଁ ଯାହା ଯେତେ ପ୍ରକାର ଯେଉଁ ଯେଉଁ ରାସ୍ତାରେ ଯେମିତି ପ୍ରତିବନ୍ଧକ, ଯେତେ ପ୍ରକାର ଫିଲୋସଫି ସବୁ ଥୁଆ ହେଇଛି, କିନ୍ତୁ ୟାର ଗୋଟେ ବଡ଼ ଜିନିଷ ହେଲା ଯେଉଁ ଇଣ୍ଟରନାଲ ମୁଡ଼କୁ ପ୍ୟୁରିଫାଏ କରିବା, ଯାହାର ଆନ୍ତରିକ ଭାବନାଟା ଶୁଦ୍ଧ ହେଇନି ତା ପାଇଁ ଏସବୁ କିଛି ଦର୍ଶନ କାମ କରିବନି। ତା ଭିତରେ ତ କିଛି ପ୍ରବେଶ କରୁନି, ତା ଅନ୍ତର ଭାବନାଟା ଶୁଦ୍ଧ ହେଇପାରୁନି। ଆଉ ଏ ସ୍ପିରିଚୁଆଲ ଜିନିଷଟା କେବଳ ସ୍ପିରିଚୁଆଲ ନାଁଟା ଧର୍ମ, ଯେମିତି ଲୋକମାନେ ଯେମିତି ଦୁର୍ଗା ପୂଜା କରନ୍ତି, ସେମାନେ କାହିଁ ଦୁର୍ଗା ପୂଜା କରନ୍ତି ଜାଣନ୍ତିନି, କାହିଁ କାଳିଆ ପୂଜା କରନ୍ତି ଜାଣନ୍ତି, କରନ୍ତି ତ କରନ୍ତି ଆଉ ନା, ତାଙ୍କର କିଛି ଗୋଟେ ଇଣ୍ଟରନାଲ ମୁଡ଼ ଅଛି, ଆନ୍ତରିକ ଗୋଟେ ମନୋଭାବ ସେମିତି କିଛି ନାହିଁ। ଧର୍ମର ଏଇଟା ଅସୁବିଧା ଗୋଟେ ରହିଛି, ଜଣେ ଯଦି ଅନୁସରଣ ନ କରିପାରିଲା, ତାର ଇଣ୍ଟରନାଲ ମୁଡ୍ ଯେଉଁଟା କଲ୍ଟିଭେଟ ତାର ହୁଏ ନା, ସବୁ ଏକ୍ସଟର୍ନାଲ ଜିନିଷ, ବାହ୍ୟ କ'ଣ କୁହାଯିବ, ବାହ୍ୟ କାର୍ଯ୍ୟ ଗୁଡ଼ା ସବୁ କିଛି କରୁଥିବ ବାହାରେ, କିନ୍ତୁ ଇଣ୍ଟରନାଲି ତାର କିଛି ଭିତରେ କିଛି କୌଣସି ଗୋଟେ ଭାବ ଆସୁନଥିବ। ଯେମିତି ଜଣେ ବିବାହ ହେଇଛି, ଗୋଟେ ଛୋଟ ଉଦାହରଣ ତୁମେ ବୁଝିପାରିବ, ଯେମିତି ଜଣେ ବିବାହ ହେଇଛି, ତା ସ୍ତ୍ରୀକି ତାର ଭଲ ପାଇବାର ନାହିଁ, ଛୁଆ ବଡ଼ ହେଇଗଲେଣି, ସ୍ତ୍ରୀକି ଛାଡ଼ି ବି ହେବନି, ସ୍ତ୍ରୀକି ସ୍ତ୍ରୀ ସାଙ୍ଗରେ ମିଶି ବି ହେବନି, ସେଟା କେମିତି ଚଳିବାକୁ ପଡ଼େ, କେବଳ ସମାଜ ଲୋକ ଦେଖାକୁ ଚଳିବାକୁ ପଡ଼ୁଛି, ସ୍ତ୍ରୀକି ଛାଡ଼ି ବି ପାରିବନି କି ସ୍ତ୍ରୀକି ବି ଭଲ ପାଇପାରିବନି, ଏଣେ ପିଲାଗୁଡ଼ା ବଢ଼ିଗଲେଣି, ସେଠି କ'ଣ କରି ସେ ପୁରୁଷଟା କେମିତି ଚଳୁଛି? ମାନେ ଗୋଟେ ମାନେ ଯାହା କୁହନ୍ତି ଲୁହର ହୃଦୟର କୋହଟାକୁ ସେ ଢୁକି ଢୁକି ଚଳେ, ତା ହୃଦୟର କୋହଟା ଯାହା ଦୁଃଖଟା ଆସେ ସେ ତା ଭିତରେ ମାରିଦିଏ, କାହିଁକି ପିଲା ଛୁଆକୁ ଦେଖି ଦେଖୁଛି ମୋ ପିଲା ଛୁଆଟା ନଷ୍ଟ ହେଇଯିବ, ମୋ ସମ୍ମାନଟା ବି ଚାଲିଯିବ, ଏହା ଯେ କୋର୍ଟ ପୋଲିସ କୋର୍ଟ କେସ୍ରେ ପକେଇବ। ସେ ଯେମିତି ଅବସ୍ଥାରେ ଚଳେ, ଜଣେ ଭକ୍ତର ଯଦି ଇଣ୍ଟରନାଲ ମୁଡ଼ କ୍ରିଏଟ୍ ନ ହେଇପାରିଲା, ତା ଅବସ୍ଥାରେ ସେମିତି ହେବ, ବିଷୟ ବିଳାସ ଟାଣ ରହିଯାଉଛି, କାରଣ ହୃଦୟ ଭିତରୁ କିଛି ଗୋଟେ ପ୍ରଭୁଙ୍କ ପ୍ରତି ମମତା ଜୀବନରେ ଆସିପାରିଲାନି। ଏଣେ ଯେଉଁ ଯେତେ ବଡ଼ ସମ୍ମାନ ଆଶା ରହିଛି ଜଗତରୁ, ଯେତେବେଳେ ଯେତିକି ଜିନିଷ ପାଇବାର ଅଛି ସେଟା ବି ମିଳୁନି, ତେଣୁ ଜଣେ ଭକ୍ତର ଆନ୍ତରିକ ଭାବଟା ଯେତେବେଳେ ଶୁଦ୍ଧ ହେଇପାରୁନି, ଯାହାର ଆନ୍ତରିକ ଭାବ ଶୁଦ୍ଧ ହୋଇ ତାର ବଡ଼ ଛୋଟର କିଛି ବିଚାର ନାହିଁ, ତାର ବ୍ରହ୍ମଚାରୀ ଗୃହସ୍ଥର କିଛି ବିଚାର ନାହିଁ, ତାର ସନ୍ନ୍ୟାସର କୌଣସି ବିଚାର ନାହିଁ, ତାର ସମ୍ବନ୍ଧ କୃଷ୍ଣଙ୍କ ସହିତ, କୃଷ୍ଣଙ୍କ ପାଖରେ କେହି ବଡ଼ ସାନାଓ ନାହାନ୍ତି। କୃଷ୍ଣଙ୍କ ଦୃଷ୍ଟିରେ ଭକ୍ତିରେ ଆମେ ତାଙ୍କୁ ରାଧାରାଣୀକୁ ବଡ଼ ବୋଲି କହୁଛେ, ସୁଦାମାଙ୍କୁ ତାଙ୍କ ତଳ ବୋଲି କହୁଛେ, କାହାକୁ କୃଷ୍ଣଙ୍କ ଦୃଷ୍ଟିରେ ସବୁ ସଖା ଯିଏ ଯେଉଁ ରସରେ ଅଛି ସମସ୍ତେ ତାଙ୍କ ପାଇଁ ସମାନ। ତେଣୁ ଇଣ୍ଟରନାଲ୍ ମୁଡ୍ ଯେଉଁଟା ରହୁଛି, ଯେଉଁ ଇଂଲିଶ ଯାକୁ ଓଡ଼ିଆ ଯାକୁ ଅନ୍ତରର ଭାବଟା ଯଦି ଆମେ ପ୍ରସ୍ତୁତ ନ ଆମେ ସରଳ ନ ହେଇପାରିଲେ, ଅନୁସରଣ ନ କରିପାରିଲେ ଗୁରୁ ଆଚାର୍ଯ୍ୟଙ୍କୁ, ଅନ୍ତର ଭାବଟା ସେ ନାମ କରିବା ନାମ ପ୍ରଭୁଙ୍କର ଯେଉଁ କୃପାଟା, ସେ ଅନ୍ତରରେ ଭାବ ଗୋଟେ କ୍ରିଏଟ୍ ଆସିବନି। ଯାହା ଆମେ କରି ସବୁ ଏଇ ଯେମିତି ମୁଁ ଉଦାହରଣ ଦେଲି, ଜଣେ ଗୃହସ୍ଥ ତା ସ୍ତ୍ରୀକୁ ନେଇକି ରହୁଛି, ବା ଗୋଟେ ଲୋକ ଗୋଟେ କମ୍ପାନୀରେ କାମ କରୁଛି, ଗୋଟେ ଜବ୍ କମ୍ପାନୀରେ କାମ କରୁଛି, ସେ ଜାଣୁଛି ମ୍ୟାନେଜର ସାର୍ ମୋର ପଢ଼ୁନି, ବା ଏଠି ସେ ଗୋଟେ ଅଲଗା ଜାଗାରେ ଜବ୍ ଖୋଜୁଛି, କିନ୍ତୁ ଏ ଜବ୍ଟାକୁ ଛାଡ଼ୁନି, କାହିଁ ଛାଡ଼ୁନି, ଛାଡ଼ିଦେଲା ମିଳିବନି, ସେଠି ସେ ଯେମିତି କାମ କରେ ତାର ଇଣ୍ଟରନାଲ କିଛି ନାହିଁ, କେବଳ ଗୋଟେ ଏକ୍ସଟର୍ନାଲି କିଛି କରୁଛି। ସେଭଳି ଜଣେ ଭକ୍ତ ତା ଜୀବନ ଭିତରେ ଯଦି ଏ ତିଳକ ତିଳକ ଗ୍ରହଣ କରିବା, ଆମିଷ ତ୍ୟାଗ କରିବା, ଏକାଦଶୀ ବ୍ରତ ପାଳନ କରିବା, ସବୁ ବିଧି ସବୁ ଜିନିଷ ପାଳନ କଲା, କିନ୍ତୁ ଲାଷ୍ଟକୁ ସେ ଚିନ୍ତା କରି ଦେଖିବ ମୋର ଇଣ୍ଟରନାଲି କ'ଣ ମୋର ଲାଭ ହେଲା, ମୋର ଅନ୍ତର୍ଭାବଟା କେମିତି ଆସୁଛି, ଶୁଦ୍ଧତା କେମିତି ଆସୁଛି। ସେଟା ଯଦି ନ ହେଇପାରିଲା ପୁଣି ତାକୁ ଲାଗିବ ଜୀବନଟା ଗୋଟେ ବହୁତ ବଡ଼ କଷ୍ଟ, ଯେମିତି କେବଳ କାଳ ଗୋଟେ ଠେଲା ପେଲାରେ ଚାଲିଛି। ସେଥିପାଇଁ ଏଇ ପରମ୍ପରାର ଯେଉଁ ଶିକ୍ଷା ଆମର ରହିଛି, ପରମ୍ପରା ଶିକ୍ଷାର ଅନୁସରଣଟା ବହୁତ କାର୍ଯ୍ୟ ଦିଏ, ଅନୁସରଣ କରିବା ଆଚାର୍ଯ୍ୟ ଗୁରୁବର୍ଗଙ୍କୁ, ତାଙ୍କର ଶିକ୍ଷାକୁ। ସେଥିପାଇଁ ତାର ଏଇ ପଦର ଅର୍ଥଟା କ'ଣ, ଏଛଏ ଗୋସାଇଁ ଯାର ମୁଇଁ ତାର ଦାସ, ଦାସ ବାର ପଦ ରେଣୁ ମୋର ପଞ୍ଚଗ୍ରାସ, ତା ପୂର୍ବରୁ ରହିଲାନି, ଏଛଏ ଗୋସାଇଁରେ କରି ଚରଣ ମନ୍ଦନ, ଯାହା ହେତେ ବିଘ୍ନ ନାଶ ଅଭିଷ୍ଟ ପୂରଣ, ତାଦେହରେ ଚରଣ ସେବି ଭକ୍ତ ସନ୍ୟବାସ, ଜନମେ ଜନମେ ମୋର ଏଇ ଅଭିଳାଷ। ଏଟା କ'ଣ, ଏଇଟା ଅନୁସରଣର ଜିନିଷ। ମୋର ଆଉ କିଛି ଭକ୍ତିନାରାୟଣ ସରସ୍ୱତୀ ଠାକୁର ପ୍ରଭୁପାଜୀ ମହାରାଜ ବିଶ୍ୱର ସବୁଠୁ ବଡ଼ କହିବାକୁ ଗଲେ ଅଦ୍ୱିତୀୟ ମାନେ ବୈଷ୍ଣବ ତତ୍ତ୍ୱବିତ୍, ବର୍ଷଭାନବୀ ଦେବୀ ଦୈତାୟସୀ, ରାଧାରାଣୀଙ୍କର ନିଜ ଲୋକ ସେ। ସେ ଗୋଟିଏ ସବୁବେଳେ ଗୋଟିଏ ଗୋଟିଏ ତାଙ୍କ ଯେତେ ଲେକ୍ଚର ମୁଁ ଦେଖୁଛି, ଗୋଟିଏ ଜିନିଷ ସେଭଳି ଲେଖିବେ, ରୂପ ରଘୁନାଥଙ୍କର, ରୂପ ଗୋସ୍ୱାମୀଙ୍କର ଦନ୍ତରେ ତୃଣ ଧରିକି ରୂପ ଗୋସ୍ୱାମୀଙ୍କ ଚରଣ କମଳରେ ମୁଁ ସବୁବେଳେ ଧୂଳି ହେବାକୁ ଆଶା କରୁଛି। କ'ଣ ତ ଅର୍ଥଟା, ଏଟା କ'ଣ, ଆହା ପ୍ରଭୁଙ୍କର ଦୟା ଦେହ ମୋର ପଦ ଛାୟା, କ'ଣ ଗୁରୁକୁ ଗୁରୁପାଦ ପଦ୍ମରେ ଧୂଳି ହେବା, କ'ଣଟା ନେବା, ଧୂଳିଟା ନେଇକି ପାଦରେ ମାରିଦେବା, ନା ପାଦୁକାଡ଼କୁ ନେଇକି ମୁଣ୍ଡରେ ରଖିଦେବା, ନା କେବଳ ଗୁରୁଙ୍କର ପାଦୁକାଡ଼କୁ ରଖି ପୂଜା କରିବା, କ'ଣ ଏଟା, କ'ଣ ତା ତତ୍ତ୍ୱ କ'ଣ। ଉପାସନାର ଅନ୍ତରଙ୍ଗ ଭାବ ଅଛି, ବହିରଙ୍ଗ ଭାବ ଅଛି। ଯେତେବେଳେ ଅନ୍ତରଙ୍ଗ ଭାବ ରୁହେ ନା, ବହିରଙ୍ଗ ଭାବଟା ଗୋଟେ ପ୍ରାଣ ହୀନ। ତୁମେ ଯେମିତି ଭଲ ପାଉନ ଗୋଟେ କାମ କରୁଛ, ଯେମିତି ମୁଁ ଉଦାହରଣ ଦେଉଛି ଗୃହସ୍ତ ଲୋକ, ଗୋଟେ ଗୋଟେ ଅଫିସରେ ତୁମେ ସେ ଅଫିସ ସାଙ୍ଗରେ ପଢ଼ୁନି, ତୁମେ ସେଠି କାମ କରୁଛ, ଗୋଟେ ଅଫିସ ସାଙ୍ଗରେ ପଢ଼ୁନି ତୁମେ କାମ କରୁଛ, ଗୋଟେ କମ୍ପାନୀ ମ୍ୟାନେଜର ସାଙ୍ଗରେ ପଢ଼ୁନି ତୁମେ କାମ କରୁଛ, ଗୋଟେ ଜାଗାରେ ତୁମକୁ ଭଲ ଲାଗୁନି ତୁମେ ରହିଛ, ସେଠି କ'ଣ ତୁମେ ବାହାରେ ବାହାରେ ଯାହା କରୁଛ ତାର କିଛି ସେଥିରେ କିଛି ଭଲ ଲାଗୁ, ବା ମାନେ ଏଟା ଭଲ କାମ ହେଇପାରେ ଖରାପ କାମ ହେଇପାରେ, ଇଣ୍ଟରନାଲି ତୁମେ ଖୁସି ନୁହଁ, ତୁମେ ଅନ୍ତରରେ ତୁମେ ଠିକ୍ ନୁହଁ, ତୁମେ ସୁଖ ପାଉନ, ଶାନ୍ତି ପାଉନ। ଭକ୍ତିରେ ଦୁଇଟା ଭାବ ରହିଲା, ଭକ୍ତିରେ ଯେଉଁ ବାହିର ବହି ବହି ଜିନିଷ ଗୁଡ଼ା ରହିଲା, ଏଇଟା ତ ଆମେ ତ ପ୍ରଥମେ ନ୍ୟୁ ଫାଇଟ୍ କ'ଣ ମାନେ ନୂତନ ଭକ୍ତ, ଆମେ ଯେତେ ଜାଣିନି ଏସବୁ ଜିନିଷ। ତେଣୁ ଆଚାର୍ଯ୍ୟମାନେ ବହୁତ ପ୍ରକାରର ଯେଉଁ ରଖିଲେ ପାରାଫାନିଲିଆସ, ଭଲ ପ୍ରସାଦ, ଘର ବ୍ୟବସ୍ଥା, ରହିବା, କୀର୍ତ୍ତନ ଉତ୍ସବ, ଏତେ ସବୁ ଜିନିଷ କରାଗଲା କାହିଁକି, ଗୋଟେ ବ୍ୟକ୍ତିକୁ ପ୍ରଥମେ ଆକର୍ଷଣ କରିବା ପାଇଁ। କିନ୍ତୁ ଏକୁ ସବୁ ବ୍ୟବସ୍ଥା କରିବାର ଅର୍ଥ କେବଳ ସଂସାର ଲୋକ ଭଳି ବଞ୍ଚିବା ପାଇଁ ନୁହେଁ, ଜୀବନ କଟିବା ପାଇଁ ନୁହେଁ, ଭକ୍ତର ଅର୍ଥ ନୁହେଁ ଯେ ଆମେ ଗୋଟେ ଆମେ ଭଗବାନଙ୍କ ଉପରେ ବୁଝ ହେବା। ପ୍ରତ୍ୟେକ ଭକ୍ତଟା ବିଚାର କରିବା ଦରକାର, ମୁଁ ତ ତିଳକ ନେଇଗଲି, ମାଳି ନେଇଗଲି, ମୁଁ ସମାଜରୁ ମୋତେ ଲୋକ କ'ଣ କରିବେ, ଭଗବାନଙ୍କର ଭକ୍ତ, ମୋ ଧନ ସମ୍ପତ୍ତି ମୋର କାର୍ଯ୍ୟ ମୁଁ ଭଗବାନ ଉପରେ କିନ୍ତୁ ବୋଝ ନହେଲି, ମୁଁ ଭକ୍ତ ହେଲେ ଭଗବାନଙ୍କୁ ସୁଖ ଦେବା ପାଇଁ ନା, ଆଉ ଭଗବାନଙ୍କ ନାମ ନେଇକି ମୁଁ ପଇସା କମେଇବି, ଭଗବାନଙ୍କ ଅର୍ଥ ନେଇକି ମୁଁ ଭୋଗ କରିବି, ମୁଁ କି ଭକ୍ତ, ସେମାନେ ତ କର୍ମୀଠାରୁ ବି ହୀନ। ଯେଉଁମାନେ ଭଗବାନଙ୍କ ଧନକୁ ଅପହରଣ କରନ୍ତି, ଯେଉଁମାନେ ଭଗବାନଙ୍କ ଧନକୁ ଆତ୍ମସାତ କରନ୍ତି, ସେମାନେ କେବେ ବି ସେମାନଙ୍କର ପରବର୍ତ୍ତୀ ଜନ୍ମ ତ ଏସବୁ ବୈଷ୍ଣବମାନଙ୍କର ପରବର୍ତ୍ତୀ ଜନ୍ମ ଭକ୍ତି ଭକ୍ତିମଠାକୁ ଯେମିତି କହିଲେନି, ସବୁ କେଉଁଠି ମଠରେ କୁକୁର ହେବେ, ଏଇସବୁ ଆଶ୍ରୟ ଭଗବାନ ଧନଟା ଖାଇଛନ୍ତି ନା, ତ ଇନ୍ଦ୍ରପ୍ରୀତିରେ ଲଗେଇଛ, ଭୋଗ କରିଛ, ତୁମକୁ ସେଥିପାଇଁ ତୁମକୁ ବହୁତ ନିଚ ଜନ୍ମ ନେବାକୁ ପଡିବ, ଶୁଝିବ ତୁମେ। ତୋ ବାହ୍ୟ ଭାବଟା ରହିଲା, ଭିତର ଭାବଟା ରହିଲା। ତେଣୁ ଉପାସନା ଦୁଇଟା ଜିନିଷ ରହିଲା, ଗୁରୁବାପାସନା ହଉ, ଆଚାର୍ଯ୍ୟ ପରମ୍ପରା ହଉ, ବିଗ୍ରହ ସେବା ହଉ, ସବୁଥିରେ ଦୁଇଟା ରହିଲା, ଗୋଟେ ବାହ୍ୟରେ ଗୋଟେ ଅନ୍ତର। ବାହ୍ୟରେ ଯେମିତି ଆମେ ଜଣେ ପୂଜାରୀ ପୂଜା କରୁଛି, ଶୃଙ୍ଗାର କରୁଛି, ଭୋଗ ଲଗାଉଛି, ସେ ବାହ୍ୟ ବାହ୍ୟ ଉପାସନା। ତାର ଅର୍ଥ ନୁହେଁ ଯେ ବାହ୍ୟ ଉପାସନା ଆମେ କରିବାନି, କାରଣ ପ୍ରଥମତଃ ଆମର ପ୍ରେମଟା ଗୋଟେ ନାହିଁ ନା। ସେଥିପାଇଁ ବାହ୍ୟ ଉପାସନା ଯାହା ଭକ୍ତିରେ ଅଛି, ଯେମିତି ଗୁରୁ ପୂଜା ଯେତେ ପ୍ରକାର ଜିନିଷ ରହିଛି, ତାକୁ କନଷ୍ଟିଚ୍ୟୁଟ ବା ତାକୁ ତିଆରି କରିବେ କିଏ, ଏ ଶ୍ରବଣ କୀର୍ତ୍ତନ ଅନ୍ତରଙ୍ଗ ଉପାସନାଟା। ବାହ୍ୟ ଉପାସନା ପ୍ରଥମେ କରିବାକୁ ପଡିବ, କିନ୍ତୁ କଲାପରେ ଆମର ଯେହେତୁ ଇନ୍ଦ୍ରିୟ ଗୁଡ଼ିକ ଜଡ଼, ଆମକୁ ଭଲ ଲାଗିବନି, ସବୁ ଭଲ ଲାଗିବନି, ସବୁ କଲାପରେ ଗୋଟେ ଶାନ୍ତି ଲାଗିବନି, ଭଲ ଲାଗିବନି, ତା ଭିତରୁ ତ ଆସିବା ଦରକାର ନା। ସେଥିପାଇଁ ଏ ଶ୍ରବଣ କୀର୍ତ୍ତନ ଏ ଯୋଉ କରୁଛେ, ତା ସହିତ ଭଗବାନଙ୍କ ସେବା କରୁଛେ, ଏଇଟା ଗୋଟେ ଜ୍ଞାନପୂର୍ଣ୍ଣ ଅବସ୍ଥା ଆସିବ। ହଁ, ଏଇଟା ହେଉଛି ଭଗବାନଙ୍କ ସେବା, ଚେତନଶୀଳତା ଆସିବ। ଏ ଶ୍ରବଣ କୀର୍ତ୍ତନ ତା ଦେହରେ ଚାଲିଥିବ, ଏ ଶ୍ରବଣ କୀର୍ତ୍ତନ ବଳରେ ଏଇଟା ଅନ୍ତରଙ୍ଗ ଭାବଟା ତିଆରି ହେବ, ହୃଦୟଟା ଯେତେ ଶୁଦ୍ଧ ହବ ଅନ୍ତରଙ୍ଗ ଭାବଟା, ଏଣେ ଉପାସନା ଚାଲିଥିବ, ଏଣେ ହୃଦୟରେ ଅନ୍ତରଙ୍ଗ ଭାବଟା ଆସିବ। ଜଣେ ଭଗବାନଙ୍କର ନାମ କରୁଥିବାକୁ ଗୋଟେ ପ୍ରଭୁଙ୍କର ପ୍ରାର୍ଥନା କରିପାରୁନି, ଜଣେ ଭଗବାନଙ୍କର ନାମ କରୁଛି, ସେ ହରେ କୃଷ୍ଣ କହି ଶୁଳମାଳା ଚାଲିଗଲା, କିନ୍ତୁ ସେ ଭଗବାନଙ୍କୁ ଥରେ କହିପାରୁନି ଯେ ପ୍ରଭୁ ମୁଁ କେମିତି ସଂସାର ଉଦ୍ଧାର ପାଇବି, ତାର ଗୋଟେ ବ୍ୟାକୁଳତା ଆସିଲା। ତାର କେଉଁ ଭାବ ହେଲା? ସେଇଟା ବହିରଙ୍ଗା ଉପାସନାଟା, ନାମ ଉପାସନା ବହିରଙ୍ଗା ହେଇଗଲା। ଜଣେ 2 ଘଣ୍ଟା 3 ଘଣ୍ଟା କୀର୍ତ୍ତନ କଲା ଭଗବାନଙ୍କ ଆଗରେ, ବହୁତ ମୃଦଙ୍ଗ କର୍ତ୍ତାଲା ବାଜିଲା, ମ୍ୟୁଜିକ୍ ବାଜିଲା, ସବୁ ବାଜିଲା, କିନ୍ତୁ ସେ ପ୍ରାର୍ଥନା ଭିତରେ ସେ ଭଗବାନଙ୍କୁ କେବେ ମହାପ୍ରଭୁଙ୍କୁ ସେ କହିପାରିଲାନି ଯେ ପ୍ରଭୁ ଆପଣ ଆସିଛନ୍ତି ମୋତେ ଉଦ୍ଧାର କରିବା ପାଇଁ, ନାମ ଆପଣ ଦେଇଛନ୍ତି, ନାମ ନାମ ଗାରି ବହୁଦା ନିଜ ତତ୍ରାସ ନିୟମେ ନ ସ୍ମରଣେ ନ କାଳ, ନାମ କଲାବେଳେ ଏଇ ଭାବଟା ରହିବ, ଏତଦୃଶୀ ତବ କୃପା ଭଗବାନ ମହାବି ଦୁର୍ଦେବ। ଜଣେ ଭଗବାନଙ୍କର 2 ଘଣ୍ଟା ନାମ ଗଲା, 5 ଘଣ୍ଟା ନାମ ଗଲା, ଅଖଣ୍ଡ ନାମ ଗଲା, କିନ୍ତୁ ତାର ହୃଦୟରେ ଏଇ ଭାବଟା ଆସିଲା, ତାର ଏଇଟା କ'ଣ କେଉଁ ଉପାସନା ହେଇଗଲା? ତାର ଅର୍ଥ ଯେ ନାମ ଆମେ କରିବାନି ବା ଏଇଟା ମୂଲ୍ୟହୀନ ତା ନୁହେଁ, କିନ୍ତୁ ଯେଉଁ ଜିନିଷଟା ମିଳିବାର ଜିନିଷ ସେ ଜିନିଷଟା ଆମକୁ ମିଳୁନି। ଅନ୍ତରଙ୍ଗ ଭାବଟାକୁ ସବୁବେଳେ ଏଇଥିପାଇଁ ଶ୍ରବଣ କୀର୍ତ୍ତନ ଜରୁରତ ଆବଶ୍ୟକ ରହିଛି, ଠିକ୍ ଠିକ୍ ଭାବରେ ଶୁଣିବା, ଚପ କରିବା, ନିଷ୍କପଟ ସେବା କରିବା, ଏଇ ସବୁ ତିଆରି ହେବ ଅନୁସରଣ ଆମେ କେତେ କଲେ ଆଚାର୍ଯ୍ୟ ଅନୁସରଣ ତାଦେହରେ ଚରଣ ସେବି ଭକ୍ତ। କ'ଣ ଏଇ ପ୍ରାର୍ଥନାର ଅର୍ଥଟା କ'ଣ? ତାଦେହରେ ଚରଣ ସେବି ଭକ୍ତ ସନେ ବାସ ଜନମେ ଜନ, କ'ଣ ଗୁରୁଙ୍କୁ ଏ ଜଗତର ମୋର କିଛି ପାଇବାର ନାହିଁ, ମୋର କେବଳ ଗୁରୁଙ୍କୁ ଖୁସି କରିବାର ଅଛି, ତାଙ୍କ କଥା ଚିନ୍ତା କରିବାର ଅଛି, ଭଗବାନ କଥା ଚିନ୍ତା କରିବାର ଅଛି, ମୋର ଏ ଜଗତରୁ କିଛି ପାଇବାରନି, ନା ମୋର ସନ୍ୟାସ ହେବାର ଅଛି, ନା ମୋର କୋଉ ବଡ଼ ପୋଷ୍ଟ ନେବାର ଅଛି, ନା ମୋର କୋଉ ଚେଲା କରିବାର ଅଛି, ନା ମୋର କିଛି କରିବାର ନାହିଁ, ମୋର କରିବାର ଅଛି ତ କେବଳ ଗୁରୁଙ୍କର ସେବା କରିବାର ଅଛି, ତା ଭିତରେ ଯାହା ଆସିବ ସେଇଟା ମୋର ଗ୍ରହଣୀୟ, ନହେଲେ କିଛି ଆବଶ୍ୟକ ନାହିଁ ଜଗତର। ଏଇ ଜଣଙ୍କର ଭାବ ଯଦି ଏଇଟା ନ ଆସିଲା, ସେ ବହିରଙ୍ଗ ହେଇଗଲା। ଭକ୍ତି ଜୀବନର ଏମିତି ଆମେ ଉପର ଠାରୁ କିଛି କାମ କରି ଚଳିପାରିବାନି, ଆଉ ସେମିତି ଚାଲିବ ଚାଲିବ, କିନ୍ତୁ ବହୁତ ଦୂରକୁ ପଳେଇବ। ଭକ୍ତି ହରି ଭକ୍ତି ରହିଲ ଦୂରେ, ସେ ଦେଖିଲି ମାନେ କପଟରେ ମୋର ହୃଦୟ ଭକ୍ତି ମଠାକୁ ଲେଖିଲେ ନା, ହୃଦୟରେ ମୋର କପଟ ଭରି ହେଇଗଲା, ହରି ଭକ୍ତି ବର୍ତ୍ତମାନ ବହୁତ ଦୂରକୁ ପଳେଇଗଲା, ବହୁତ ଦୂରରେ ମୁଁ ରହିଛି, ହରି ଭକ୍ତି ରହିଲ ଦୂରେ। ଆଉ ସେ ସବୁ କାହିଁକି ପଦ ସବୁ ଲେଖିଛନ୍ତି? ଏ ଯେଉଁ ଭକ୍ତି ମଠାକୁ ସେ ପଦ ରହିଲାନି, ଧରି ସାଧୁ ବେଶ ଆନ ଉପଦେଶ ଏବଡ଼ ଏବଡ଼ ମାୟାର ରଙ୍ଗ, ସାଧୁ ବେଶ ଧରିକି ମୁଁ ଅନ୍ୟକୁ ଉପଦେଶ କେବଳ ଦେଲି, ଇଏ ହେଉଛି ଗୋଟେ ମାୟାର ରଙ୍ଗ, ଅନ୍ୟକୁ କେବଳ ଉପଦେଶ ଦିଦି ମୋ ଦିନ ଚାଲିଗଲା, ମୋର ହୃଦୟ ଭିତରେ କପଟ ତା ସହିତ ଭରି ହେଇକି ରହିଲା, କିନ୍ତୁ ମୁଁ ଇଏ ପ୍ରାର୍ଥନା କେଉଁ ଭାବର ପ୍ରାର୍ଥନା କିଏ କରିବ? ଇ ଭଜନ କାହିଁକି ଲେଖାଯାଇଛି? ଏ ଭଜନ କ'ଣ ଲେଖାଯାଇଛି କେବଳ ଜଣେ କ୍ୟାସେଟ୍ରେ ଶୁଣିବା ପାଇଁ? ଏ ଭଜନଟା କାହିଁକି ଲେଖାଯାଇଛି? କ'ଣ ଭକ୍ତି ଗୀତ ପୁଣି ତା ନାମଟା ଆଚାର୍ଯ୍ୟ ମାନେ ଭକ୍ତି ଗୀତ ସଞ୍ଚୟନ, ତ ଭାବ କେଉଁଠି ରହିଛି? ସେ ଭାବଟା କେମିତି ତିଆରି ହେବ? ଜଣେ କ'ଣ କେବଳ ତା ସ୍ୱରଟା ଜାଣିକି ହାରମୋନିୟମ୍ରେ ଗାଇବ ନା କ'ଣ? ଏ ଭାବଟା ଭଜନରୁ ସୁ ତିଆରି ଗହିତ ତା ଆରମ୍ଭଟା ହେଉଛି ଏଇଟା, ଗରିତ ଆଚାରେ ରହିଲା ମୁଁ ମଝି ନା କହିଲୁ ସାଧୁ ସଙ୍ଗ, ଧରି ସାଧୁ ବେଶ ଆନ ଉପଦେଶ ଏ ବଡ଼ ମାୟାର ରଙ୍ଗ। କେତେ ବଡ଼ ବଡ଼ ପଦ ସେ ଲେଖିଦେଇଗଲେ, ମୋର ଆଚରଣ ଗହିତ ନିନ୍ଦନୀୟ ଆଚରଣ ମୁଁ ସବୁ କରୁଛି ଭିତରେ, ସାଧୁ ବେଶଟା ଧରିଛି, ଏ ପ୍ରାର୍ଥନା କିଏ କରିବ? ସାଧୁ କରିବ ନା ନା ଏଇଟା ବାହାର ଲୋକ ପାଇଁ? ଗରିତ ଆଚାରେ ରହିଲା ଆମ ମଝି ନା କହିନୁ ସାଧୁ ସଙ୍ଗ, ମୁଁ ସାଧୁ ସଙ୍ଗ କରିପାରୁନି, କାହିଁ ଆମେ ସାଧୁ ସଙ୍ଗ କରୁଛେ, କେମିତି ପ୍ରାର୍ଥନା କରିଛି ମୁଁ କରୁନି ବୋଲି, ଏଇ ସାଧୁ ସଙ୍ଗ ହେଇପାରୁନି, ଏ ଅନ୍ତରଙ୍ଗ ସାଧୁ ସଙ୍ଗ ହେଇପାରୁନି, ଅନ୍ତର ଭାବଟା କେବେ ଆମର ଗୋଟେ ପ୍ରକଟ ହେଇପାରୁନି, ସେ ବହିରଙ୍ଗ ଭାବ ହେଉଛି ଭକ୍ତିର ସେ ଅଙ୍ଗ, କିନ୍ତୁ ଅନ୍ତରଙ୍ଗ ଭାବଟା ଯେତେବେଳେ ଆସୁନି ସେ ଭାବଟାକୁ ସେ ଲେଖିଲି, ଗରିତ ଆଚାର ରହିଲାମ ମଝି ନା କହିଲାମ ସାଧୁ ସଙ୍ଗ, ଧରି ସାଧୁ ବେଶ ଆନ ଉପଦେଶ ଏପଟ ମାୟାର ରଙ୍ଗ। ସାଧୁର ବେଶ ମୁଁ ଧରିଛି, ଅନ୍ୟକୁ ବହୁତ ଉପଦେଶ ଦେଉଛି, ଏ ସବୁ କେବଳ ମାୟାର କାର୍ଯ୍ୟ। ଯେତେବେଳେ ଅନ୍ତରଙ୍ଗ ଭାବଟା ତିଆରି ହେଇପାରିବନି ଆଉ ସେତେବେଳେ ତ ଶୁଷ୍କ ଲାଗେ ସବୁ ଜିନିଷଟା। ବୃଥା ତା ଭକ୍ତିର କିଛି ନଷ୍ଟ ନାହିଁ, ଏଇଠି ଏଇ ଜନ୍ମରେ ଯେତିକି କଲା ନେକ୍ସଟ ଜନ୍ମକୁ ପ୍ରାପ୍ତ ପୁଣି ଆରମ୍ଭ କରିବ, ସେଠୁ କ୍ଷତି କ'ଣ ଅଛି? କିନ୍ତୁ ତାର ଅର୍ଥ ନୁହେଁ ଯେ ଆମର ଲକ୍ଷ୍ୟଟା ହେଉଛି କେବଳ ପରଜନ୍ମ ପାଇଁ ପରଜନ୍ମ ପାଇଁ, ଏଇ ଜନ୍ମରେ ତ ପୁଣି କିଛି ଗୋଟେ ସୁଖ ପାଇବାର ଅଛି ନା, ଭକ୍ତିର ସୁଖ ତ କିଛି ପାଇବାର ଅଛି, ସେଇଟା ଅନ୍ତରଙ୍ଗ ଭାବରୁ ତିଆରି ହେବ, ସେଇଟା ଅନ୍ତରଙ୍ଗ ଭାବରୁ ତିଆରି ହେବ। ଏଇ ଯେଉଁ ଆମର ନାମ ପ୍ରଭୁଙ୍କର ଅନ୍ତରଙ୍ଗ ଭାବ ରହିଲେ, ଯେଉଁ ନାମ କରୁଛି ତାର ଦୈନ୍ୟତା ଆସୁନି, ସେ ଭଗବାନଙ୍କୁ କେବେ ବି ଗୁରୁ ବୈଷ୍ଣବଙ୍କୁ ନାମ ଷୋଳମାଳା ଜପ ଭିତରେ ସେ କେବେ ବି ଗୋଟେ ବିକଳରେ ପ୍ରାର୍ଥନା କରିପାରୁନି, ମୋର କେମିତି ଆପଣଙ୍କ ଚରଣରେ ମମତା ହବ, କେମିତି ଜଗତରୁ ମୁଁ ପାରେ। ବହିରଙ୍ଗରେ କ'ଣ ଷୋଳମାଳା ଜପ ସରିତ, କିନ୍ତୁ ମୁଣ୍ଡ ଭିତରେ ଯେତେବେଳେ ନାମ କଲ ସବୁ କେବଳ ସଂସାରର ବାହାରେ, ତୁମକୁ କିଏ କ'ଣ କ'ଣ କରୁଛି, କେଉଁଠି କ'ଣ କରିବାର ଅଛି, ଏଟା ହବ ସେଟା ହବ ଏଟା ହବ ସେଟା ହବ, ସବୁ ଜିନିଷ ତୁମ ମୁଣ୍ଡରେ ହେଇଟା ପଶିଲା। ଏଠି ଆମେ ଯଦି ଏଇଟାକୁ ବର୍ଷ ବର୍ଷ ଏମିତି ଧରିକି ଆମେ କରୁଛେ, ତାହେଲେ ଆମେ କ'ଣ ନାମ କଲେ, ନା ପ୍ରଭୁ ଆମେ କ'ଣ ଦୟା କଲେ? ଆମେ ଆମେ 10 ବର୍ଷ 20 ବର୍ଷ 25 ବର୍ଷ ଦୀକ୍ଷା ନେଲେ ହରିନାମ କଲେ, ତାପରେ ଦେଖିଲା ବେଳକୁ ସେଇ ନାମ ପ୍ରଭୁଙ୍କର ନାମ କଲାବେଳେ ଆମର ଅନ୍ତରଙ୍ଗ ଅନ୍ତରରେ ଗୋଟେ ଭାବନା କିଛି ଅନ୍ତର ଗୋଟେ ଭାବ କିଛି ସୃଷ୍ଟି ହେବନି। ରାଧାକୃଷ୍ଣଙ୍କର ସେ ସୁଖ ବା ରାଧାକୃଷ୍ଣଙ୍କର ଯେଉଁ ମିଳନର ସୁଖ ବା ତାଙ୍କୁ ସୁଖ ଦେବାର ସେଟା ଛାଡ଼, ଗୋଟେ ଦୈନ୍ୟରେ ପ୍ରାର୍ଥନା ତାଙ୍କ ପ୍ରାପ୍ତିର ଲାଳସା ବି ହୃଦୟ ଭିତରେ ଆସୁନି, ସେବା ଲାଳସା ବି ଆସୁନି, ତାହେଲେ ଆମର ଅନ୍ତରଙ୍ଗ ଭାବ କ'ଣ ତିଆରି ହେଲା? ନାମ କରିବାରେ ଜଣେ ଶ୍ରବଣ କରୁଛି, ଶ୍ରବଣ କଲା ତାର ଅନ୍ତରଙ୍ଗ ଭାବ କ'ଣ? ସେ ଶୁଣିଦେଲା ତାର ଜ୍ଞାନ କିଛି, ହଁ ମୁଁ ଏଇଟା ଜାଣିଦେବି, ଏଇଟା ଏଇଟା ତାର ଅନ୍ତର ଭାବ, ମୁଁ ଏଇଟା କରିବି, ମୋର ଏଇଟା କର୍ତ୍ତବ୍ୟ, ମୁଁ ଏଥିରେ ହେଳା କରୁଛି, ବା ଏଇ ଭାଗବତ ଏତିକି ମହିମାମୟ, ତାର ଅନ୍ତର ଭାବ ସୃଷ୍ଟି ହେଉନି, ତାହେଲେ ସେ ଶ୍ରବଣ କଲା କ'ଣ ହେଲା, କ'ଣ କରିବ? ତାର ବହିରଙ୍ଗ ହେଇଗଲା, ସବୁ ସବୁ ଅର୍ଚ୍ଚନାର ବହି ସବୁଥିରେ ବହିରଙ୍ଗ ଅନ୍ତରଙ୍ଗ ଅଛି, ବହିରଙ୍ଗ ଭାବ ଅଛି। ତେଣୁ ଆମେ ଯେଉଁ ଶ୍ରବଣ କୀର୍ତ୍ତନ ଠିକ୍ ଠିକ୍ ଭାବରେ କରିକି ନିଷ୍କପଟ ଚିତ୍ତ ହେଇପାରିଲେ ଆଉ ଅନୁସରଣ ପ୍ରିୟ ହେବା ଦରକାର, ଅନୁସରଣ ପ୍ରିୟ ହେବା ଦରକାର। ଆମେ କେତେ ଜାଣିଛେ ଆଉ କେତେ ସଂଗ୍ରହ କରିକି ବହୁତ କିଛି ବହି ପଢ଼ିକି ଜାଣିଦେବା, ଦ୍ୟାଟ୍ ଇଜ୍ ନଟ୍ ଭେରି ହେଲ୍ପଫୁଲ୍, ସେଟା ବହୁତ କିଛି ସହାୟକ ନୁହେଁ। ଆମେ ବହୁତ କିଛି ଜାଣିପାରିଲେ, ବହୁତ କିଛି ଶ୍ରଦ୍ଧା କରିପାରିଲେ, ବହୁତ କିଛି ଶୁଣିପାରିଲେ, ସେଇଟା ଗୋଟେ ବଡ଼ ଜିନିଷ ନା, ମୁଁ ଏଇଟା ଜାଣିଛି ଏଇଟା ବଡ଼ ଜିନିଷ। କେତେ ଆମେ ଅନୁସରଣ କରିପାରୁଛେ ଗୁରୁ ଗୁରୁ ଆଚାର୍ଯ୍ୟଙ୍କ କଥା, ତାଙ୍କ ହୃଦୟରେ କେମିତି ରଖିପାରୁଛେ, ତାଙ୍କର ବାକ୍ୟକୁ କିଭଳି ଆଦର ଦେଇପାରୁଛେ, ତାଙ୍କର ମତକୁ କିଭଳି ହୃଦୟ ଭିତରେ ସ୍ଥାନ ଦେଇଛେ। ଜଗତର ବିଭିନ୍ନ ଭକ୍ତିନାଥ ଠାକୁର କୁହନ୍ତି ନା, ଏ ଦୋକାନଦାର ଦୋକାନଦାର କଥା କୁହନ୍ତି, ଦୋକାନଦାର ମାନେ କ'ଣ କରନ୍ତି, ଦୋକାନ ବସିଲେ ହାଟରେ କ'ଣ ସେ ଖରାପ ଜିନିଷ କି ଭଲ ବୋଲି କହିକି ବିକିଦେବେ, ସବୁ ସବୁ ସମସ୍ତଙ୍କୁ ଡାକିବେ। ଜଗତର ଆମେ କୌଣସି ଦୋକାନଦାର କଥା ଶୁଣିବା ପାଇଁ ଆମେ ରାଜି ନୁହଁ, ଗୋଟେ ଅନର୍ଥଗ୍ରସ୍ତ ଯିବ ସେ କ'ଣ ତା କଥା କ'ଣ ଆମେ ଶୁଣିବୁ, ସେ ଯାହା କହୁଛି ଆଉ ଗୋଟେ ଅନର୍ଥଗ୍ରସ୍ତ ଯିବ ମାନଙ୍କ ପାଇଁ। ଆମେ କେବଳ ମହାନ୍ତ ଗୁରୁ ଆଚାର୍ଯ୍ୟ ଯେଉଁମାନେ 24 ଘଣ୍ଟା ଗୁରୁକୃଷ୍ଣଙ୍କର ସେବାରେ ମଗ୍ନ ଅଛନ୍ତି ତାଙ୍କର କଥା ଆମେ ଶୁଣିବୁ, ଯାହାଙ୍କର ହୃଦୟ କାନ୍ଦୁଛି ଗୁରୁକୃଷ୍ଣଙ୍କ ପାଇଁ, ଯାହାଙ୍କ ଜୀବନର ଲକ୍ଷ୍ୟ ହେଉଛି ତାଙ୍କୁ ଖୁସି କରିବା, ତାଙ୍କର କଥା ଶ୍ରବଣ କରିବା ଦ୍ୱାରା ଆମ ହୃଦୟ ଭିତରେ ସେଇ ଲାଳସାଟା ସୃଷ୍ଟି ହବ ନା। ଶ୍ରବଣ କଲା ପରେ ଲାଳସା କାହିଁକି ସୃଷ୍ଟି ହେବନି, ସଂକଳ୍ପ ଶକ୍ତି କାହିଁକି ଆସୁନି? ବହୁତ ବିଚାର ଆଚାର୍ଯ୍ୟମାନେ ବହୁତ ବଡ଼ ବଡ଼ ବିଚାର ଦେଇଛନ୍ତି, ଅନ୍ତରଙ୍ଗ ଭାବଟା ତିଆରି ହେଇପାରିବନି ନା, ଅନ୍ତରଙ୍ଗ ଭାବ ତିଆରି ନହେଲେ ଏଇଟାକୁ ଭକ୍ତିପଥଟା କଠିନ ବୋଲି ଲାଗେ, ବହୁତ ଦିନ ବହୁତ କିଛି ବାଟ ଆଗେଇ ଗଲା ପରେ ପୁଣି ପଛକୁ ଚାହିଁଲା ବେଳକୁ ଆରେ ମୁଁ କ'ଣ ଏତେ ଦିନ ଭକ୍ତି କଲି, ଏହା କଲି, କିଛି ଗୋଟେ ହେଲାନି। ତା ଯେତେବେଳେ ଭକ୍ତିର ସୁଖଟା ନ ମିଳିବ ସେଟା ସାଂସାରିକ ଗୁଣ ଗୁଡ଼ାକ ସବୁ ବଢ଼ିଯିବ, ସେଟା ଆମେ ଭାବିବା ଉଚିତ ନାହିଁ। ସାଂସାରିକ ଗୁଣ ନୂଆ ଭକ୍ତ ବେଳେ ଆମେ କ'ଣ ଭକ୍ତଟା ଧୀର ସୁସ୍ଥ ଧୀର ସେ ଚୁପଚାପ ଆଉ କିଛି କୁହନି ଭଲ ମନ୍ଦ କୁହନି, ତା ମାନୁ ଯେ ସାଂସାରିକ ଗୁଣରୁ ସେ ମୁକ୍ତ ହେଇଯାଇଛି, ସେ ସଂସାର ଗୁଣରୁ ମୁକ୍ତ ହେଇଛି, ସେ ସଂସାର ଗୁଣ ଗୁଡ଼ିକ ବର୍ତ୍ତମାନ ସୁପ୍ତ ଅବସ୍ଥାରେ ଅଛନ୍ତି, ଯେ ତାର କୋମଳ ଶ୍ରଦ୍ଧା ଅଛି, ସରଳ ଚିତ୍ର ବର୍ତ୍ତମାନ କିଛି କରୁଛି। କି ଯଦି ଅନ୍ତରଙ୍ଗ ଭାବଟା ତିଆରି ନ ହେଇପାରିଲା ପୁଣି କିଛି ଦିନ ପଳେଇଗଲା ପରେ ପୁଣି କ'ଣ ହବ, ଅନ୍ତରଙ୍ଗ ଭାବ ହେଇପାରୁନି, ପୁଣି ବାହାରେ ସ୍ୱଭାବ ଗୁଡ଼ା ସବୁ ଆସିବ, ଆସି ଯେଉଁଟା ସୁପ୍ତ ହେଇକି ରହିଥିଲା ସରଳତା ବଶତଃ, ସେଇଟା ବର୍ତ୍ତମାନ ପୁଣି ଜାଗ୍ରତ ହେଇଯିବ। ସେ ବହୁତ ଖରାପ ଗୁଣ ବଦଗୁଣ ଯେଉଁଟା କୁହନ୍ତି ସେଇଟା ସବୁ ପୁଣି ଜାଗ୍ରତ ହବ। ହୃଦୟ ତ ନ ଆସ ଭକ୍ତି ତ ନ ଆସିଲେ ହୃଦୟରେ, ହୃଦୟଟା କେବେ ଶୁଦ୍ଧିତ କେମିତି ହେଇଛି? ସେଟା ଶୁଦ୍ଧିତ ହେଇନି ନା। ଭକ୍ତି ହୃଦୟ ଭିତରେ ନ ଆସିଲେ ଭଗବାନଙ୍କ ପାଇଁ ବହୁତ 24 ଘଣ୍ଟା ଭଗବାନଙ୍କ ଚିନ୍ତା, ଭଗବାନଙ୍କର ସେବା, ଆଉ ଜଗତରେ କିଛି ପାଇବାର ଆଶାଟା, ଦ୍ୱିତୀୟ ଅଭିନିବେଶ କିଛି ରହିବ ନାହିଁ। ଅନ୍ୟ ବେଳେ ସେଟା ଶୂନ୍ୟ, ସେଇଟା ଭାଗବତରେ କୁହାଗଲା ଭୟ ଦ୍ୱିତୀୟ ଅଭିନିବେଶ, ଦ୍ୱିତୀୟ ଅଭିନିବେଶ କିଛି ରହିବ ନାହିଁ। ଆଉ କିଛି ମୋ ଜୀବନରେ ପାଇବାର ନାହିଁ, କରିବାର ନାହିଁ, ଚିନ୍ତା କରିବାର ବି ନାହିଁ। ଜୀବନରେ କିଛି ଚିନ୍ତା କରିବାର ଅଛି କୃଷ୍ଣ ଆଉ କୃଷ୍ଣ ଭକ୍ତିକୁ ଛାଡ଼ିକି, ଏଇଟା ମୋର କଳ୍ପନାର ଅତୀତ, କ'ଣ ଚିନ୍ତା କରିବାର ହେଉଛି? ବଞ୍ଚିଲେ ବି ମୁଁ ତାଙ୍କର, ମଲେ ବି ମୁଁ ତାଙ୍କର, ସମର୍ପଣ ତ ଥର ହେଇଛି ଆଉ। ଭଲ ହେଲେ ବି ତାଙ୍କର, ଖରାପ ହେଲେ ବି ତାଙ୍କର, ସୁଖରେ ରହିଲେ ବି ତାଙ୍କର, ଦୁଃଖରେ ରହିଲେ ବି ତାଙ୍କର, ଆଉ କ'ଣ ଅଛି? ମୁଣ୍ଡ ତ ଥର ବିକା ଯାଇଛି ଆଉ। ଏଇସବୁ ଭାବନା ଅନ୍ତରଙ୍ଗ, ଭଜନର ଅନ୍ତରଙ୍ଗ ଭାବନା। ବାହ୍ୟରେ ଆମେ ଯାହା କରୁଛେ, ଯଦି ଅନ୍ତରଙ୍ଗ ଭାବଟା ପୁଷ୍ଟ ନ ହେଇପାରିଲା, ଯେମିତି ଗୋଟେ ବହୁତ ବଡ଼ ମ୍ୟାରେଜ୍ ଫେଷ୍ଟିଭାଲ୍ ହେଉଛି, ଯେଉଁ ସ୍ୱାମୀ ସ୍ତ୍ରୀ ବିବାହ ହେଉଛନ୍ତି, ଏ ଯେଉଁ ବିବାହରେ କେତେ ଟଙ୍କା ଖର୍ଚ୍ଚ ହେଉଛି, ଲକ୍ଷ ଲକ୍ଷ ଖର୍ଚ୍ଚ ହେଇ ହୋଟେଲ ହେଇ, ଆକୁ କାର୍ଡ 100 ଟଙ୍କା 200 ଟଙ୍କା ସେ ଗୋଟେ ଗୋଟେ କାର୍ଡ ତିଆରି କରିବେ, ଖାଇବାକୁ ଦେବେ, ଡ୍ରମ୍ ବାଜିବ, ଏସବୁ ସବୁ ବହିରଙ୍ଗ ହେଇଗଲା। ବହିରଙ୍ଗ ଜିନିଷଟା ଏଇଟା ବି ଦରକାର, ବାହାରେ ରହୁଛି, ସମସ୍ତେ ଆସିଲେ ଖାଇଲେ ପିଇଲେ, ତାପରେ ତାଙ୍କ ଦୁଇ ଜଣଙ୍କର ସମ୍ପର୍କ, ସେଇଟା ହେଉଛି କ'ଣ? କେଉଁ ସମ୍ପର୍କ? ଅନ୍ତରଙ୍ଗ। ସେ କ'ଣ ତାଙ୍କର କିଭଳି ଚଳୁଛନ୍ତି, କିଭଳି ସୁଖରେ ରହୁଛନ୍ତି? ସେ କେବଳ ସେ ବାହାଘର ଦିନଟାକୁ ଚିନ୍ତା କରିକି ଜୀବନଟା କାଟିପାରିବେନି। ବାହାଘର ଏମିତି ବଢ଼ିଆ ବାହାଘର ହେଇଥିଲା, ସେ କ୍ୟାସେଟ୍ କରିକି କ'ଣ ସବୁ ରଖନ୍ତି କ'ଣ? ସେ ଟିକେ ସେଟ କରି ରଖିକି ତାକୁ କ'ଣ, ସେ ସବୁଦିନ ଦେଖିକି ତ ମନ ଖୁସି ପାଇଯିବ ନା କ'ଣ? କୁଆଡ଼େ କମ୍ପା କମ୍ପି ଲାଗୁଥିବେ ନା? ସେ କ୍ୟାସେଟ ବାହାଘର ଦିନଟା ଚିନ୍ତା କରିଦେଇ ଜୀବନ ସାରା ତୁମେ ଚିନ୍ତା କରିଦେବ ମୁଁ ସୁଖରେ ରହିବି। ତ ମୁଁ ଅନ୍ତରଙ୍ଗ ଭାବଟା, ଯଦି ସ୍ୱାମୀ ସ୍ତ୍ରୀରେ ଭଲ ଭାବେ ପଡ଼ିପାରିଲା, ଅନ୍ତରଙ୍ଗ ଭାବଟା ରହିଲା, ସୁଖ ଦୁଃଖ ତାଙ୍କର ସବୁଦିନ ବାହାର, ଅନ୍ତରଙ୍ଗ ତାଙ୍କ ଭାବଟା ଠିକ୍ ରହୁଛି ନା, ତାଙ୍କର ସବୁଦିନ ତାଙ୍କର ଗୋଟେ ବିବାହ ଉତ୍ସବ, ମନ ଖୁସି ରହିଲା। ନହେଲେ ସେ ଯେଉଁଦିନ ବିବାହ ହେଇଥିଲେ ଲକ୍ଷ ଲକ୍ଷ ଟଙ୍କା ଦେଇକି, କ'ଣ ତୁମର ଲାଭ ସେ ଚିନ୍ତା କରି ମୁଣ୍ଡ ପିଟିବ ଆହୁରି? ସେ ଗୋଟେ ଦୁନିଆ ରାଜା କାମ, ସେଥିରେ କିଛି କାମ ନାହିଁ। ସେ ସେବାର ଭାବଟା ହେଉଛି ସେ, ଭକ୍ତିର ଭାବ ହେଉଛି ସେ। କଠୋର ଶୁଣିବା ପାଇଁ କଷ୍ଟ ଲାଗିବ, ଯିଏ ନୂଆ ଭକ୍ତ କଷ୍ଟ ଲାଗିବ, ଆରେ କ'ଣ ଏସବୁ ଏତେ ଜିନିଷ, ଏ ଜିନିଷ ଅନ୍ତରଙ୍ଗ ଭାବ, ଆରେ ଏ ସତ୍ୟ ଜିନିଷ ନା? ଆମେ କ'ଣ ସବୁଦିନ ନୂଆ ଭକ୍ତ ହେଇକି ରହିଥିବା ନା କ'ଣ? ସବୁଦିନ କ'ଣ ଏମିତି ହସଖୁସିରେ ଜୀବନଟା କଟେଇଦେବା ନା କ'ଣ? ମହାପ୍ରଭୁ ମୁଣ୍ଡ ପିଟି ପିଟି କାନ୍ଦି କାନ୍ଦି ଦିନ ତାଙ୍କର ଯାଇଛି। ଏଇଟା ଗୁରୁଦେବ ସେଇଟା ସବୁବେଳେ ସେ ଗୁରୁଦେବ ସେ କ୍ୟାସେଟ୍ରେ ସେ ଜିନିଷ କୁହନ୍ତି, ଏଇଟା ହାଉତାସ ମୟ ଜୀବନର, ସବୁବେଳେ ମହାପ୍ରଭୁଙ୍କ ଜୀବନ ହାଉତାସ ଭଳି, କେମିତି ମୁଁ କୃଷ୍ଣଙ୍କୁ ପାଇବି, କେମିତି କୃଷ୍ଣଙ୍କୁ ମୁଁ ସୁଖୀ କରିବି, କୃଷ୍ଣ କେଉଁଠି ଗଲେ, କେଉଁଠି କୃଷ୍ଣ ଅଛନ୍ତି, କେଉଁଠି କୃଷ୍ଣ ଗଲେ ପାଇବି, କେମିତି କୃଷ୍ଣଙ୍କୁ ମୁଁ ସୁଖୀ କରିବି, ତିନିଟା। ଆଉ କିଛି ଚତୁର୍ଥ କିଛି ଇନକ୍ୱାରୀ କାହାକୁ ନାହିଁ ଜଗତରେ, ଚତୁର୍ଥ ପ୍ରଶ୍ନ ମହାପ୍ରଭୁ କାହାକୁ କିଛି କେବେ କରୁନଥିଲେ, କେଉଁଠି କୃଷ୍ଣ ଅଛନ୍ତି, ମୁଁ କେମିତି କୃଷ୍ଣଙ୍କୁ ପାଇବି, କେମିତି କୃଷ୍ଣଙ୍କୁ ସୁଖ ଦେବି, ବାସ୍ ଫିନିସ୍। ଫୋର୍ଥ ଫିଲୋସଫି ଆମେ ଆସେପ୍ଟ କରିବା ପାଇଁ କିଛି ରାଜି ନାହୁଁ, ଇଏ ହେଉଛି ଗୌଡ଼ିଆ ସିଦ୍ଧାନ୍ତ। ତୁମେ କେତେ କଥା କ'ଣ କହୁଛ କୁହ, କେତେ କ'ଣ ପ୍ରଚାର କର, କେତେ ସବୁ କର, ଯାହା କର କୃଷ୍ଣଙ୍କ ପାଇଁ, ବହୁତ ସୁନ୍ଦର, କିନ୍ତୁ ମନେ ରଖ ଏ ତିନିଟା ଜିନିଷକୁ ଆସିବାକୁ ପଡ଼ିବ, ସବୁ ନିଜର ଯୋଗ୍ୟତା ନେଇ କରିବାକୁ ପଡ଼ିବ। ଆମର ଅଧିକାର ଯେମିତି ଅଛି, ଯେ ପ୍ରଚାର କରିପାରୁଛ କର, ଯେ ସେବା କରୁଛ କର, ଯେ ଯାହା କରୁଛ କର, କିନ୍ତୁ ଅନ୍ତରଙ୍ଗ ଭାବଟାକୁ ତିଆରି କରିବାକୁ ପଡ଼ିବ, ଶ୍ରବଣ କୀର୍ତ୍ତନ ଗୁରୁଙ୍କର ଆଦେଶ ଆଉ ଅନୁସରଣ ପ୍ରିୟ ଆଚାର୍ଯ୍ୟ ଅନୁସରଣ କରିକି, ନହେଲେ ଏ ତିନିଟା ଜିନିଷ ଆମେ ଖାଇଦେବୁ। ଏ ତିନିଟା ଜିନିଷକୁ ଆମେ ଯଦି ନ ପ୍ରାପ୍ତ ନ ହେଇପାରିଲେ, ପୁଣି ସେଇ ପୂର୍ବର ଅଭ୍ୟାସ, ପୂର୍ବର ସ୍ୱଭାବ, ପୂର୍ବର ଭୌତିକ ଆକର୍ଷଣ ଆମକୁ ପୁଣି ଟାଣି ନେଇଯିବ, କିଛି ନେଇଯିବ। ହୃଦୟ ଭକ୍ତି ଆସିଲାନି ନା, ଆଉ କିଛି ନାହିଁ। ମହାପ୍ରଭୁଙ୍କର ଚତୁର୍ଥ ଫିଲୋସଫି କିଛି ନାହିଁ, ଯେତିକି ମୋର ଶ୍ରଦ୍ଧା ଭିତରେ ମୁଁ ଯେତିକି ଅନୁଭବ କରି ଜାଣୁଛି, ଏତିକି ବୈଷ୍ଣବ ଫିଲୋସଫି ବା ବୈଷ୍ଣବ ଧାରା ବା ସମ୍ପୂର୍ଣ୍ଣ ଆମ ଜୀବନଟା ଏ ତିନିଟା ଜିନିଷ ଉପରେ। ଭୁଲ ଠିକ କ'ଣଟା ଭଲ କ'ଣ ଖରାପ କେଉଁଠି କ'ଣ ହେଉଛି ସେଇଟା ଅଲଗା ଜିନିଷ, ସେଥିରେ ମୁଣ୍ଡ ପୁରୀ ଆମକୁ କିଛି ଲାଭ ନାହିଁ। ଆମକୁ ତିନିଟା ଜିନିଷ କରିବାକୁ ପଡ଼ିବ, ମୋତେ କୃଷ୍ଣଙ୍କୁ ପାଇବାକୁ ପଡ଼ିବ, ଆଉ କୃଷ୍ଣ କେଉଁଠି ଅଛନ୍ତି, କେଉଁଠି ଗଲେ ମୁଁ ତାଙ୍କୁ ପାଇବି, ତାକୁ କେମିତି ମୁଁ ସୁଖ ଦେବି, ବାସ୍। ସେ କୃଷ୍ଣ ଆସିକି ଏଇ ରାସ୍ତା ଆମକୁ ଦେଖି ଯାଇଛନ୍ତି, ଆଉ ଏଠି ହସ ଖୁସି ହା କେଉଁଠି, କେଉଁଠି ଜୀବନ ଅଛି? ସମ୍ପୂର୍ଣ୍ଣ ସମ୍ପୂର୍ଣ୍ଣ ଗୋଟେ ଦାୟିତ୍ୱପୂର୍ଣ୍ଣ ଜୀବନ, ଯେଉଁ ଜୀବନରେ କେତେବେଳେ ହେଲେ ଭୌତିକ ବିଶ୍ରାମ, ଯେମିତି ଲୋକଙ୍କର ଗୋଟେ କ'ଣ ଏ ଅଫିସ ଏ କ'ଣ ଆସିଲା କି ଛୁଟି ଆସିବ, ଏଇଟା ଗୋଟେ କ'ଣ ଏ ଦୁର୍ଗା ପୂଜା ଛୁଟି, ରଜ ଛୁଟି ତାଙ୍କର କ'ଣ ସେ ସ୍ତ୍ରୀ ଜାଣିବ କ'ଣ ତାଙ୍କର ଦାୟିତ୍ୱ ଆଉ କିଛି ନାହିଁ, ହେଠୁ ଚାଲ ଟୁର୍ ଯିବା, ଚାଲ ଏମିତି ବୁଲିକି ଆସିବା, ସେ ଜୀବନ ଇଏ ନାହିଁ। ଇଏ ଏଭଳି ଏକ ଜୀବନ ଯେଉଁଥିରେ ଦାୟିତ୍ୱଟା ସବୁବେଳେ ବଢି ବଢିକା ଚାଲିବ, କାରଣ କୃଷ୍ଣଙ୍କୁ ସୁଖ ଦେବ, ଭଗବାନଙ୍କୁ ତୁମେ ସୁଖ ଦେବ, ଭଗବାନ ଯେତେବେଳେ ସୁଖ ଦେବ ତୁମେ କେମିତି କେତେ ଦାୟିତ୍ୱପୂର୍ଣ୍ଣ ହେବା ଦରକାର। ଗୋଟେ ମଣିଷକୁ ସୁଖୀ କରିବା ପାଇଁ ହେଲେ ତାକୁ ସୁଖୀ କରିହେଉନି, ତା ଖାଇବା ପିଇବା ରହିବା ସବୁ ପ୍ରକାର ବିଚାର କରୁଛେ, ପୁଣି କେଉଁଠି ଆଡ଼ଜଷ୍ଟମେଣ୍ଟ କରିଦେବା, କେଉଁଠି ଦୋକାନରୁ ନେଇ ଆସିବା, କେଉଁଠି କ'ଣ ଆଣି ତ ଖାଇବା ପିଇବା ଦେଇଦେବା, ଭଗବାନଙ୍କର ତ ସେମିତି ହେଇପାରିବନି। ସମ୍ପୂର୍ଣ୍ଣ ଯତ୍ନରେ ସମ୍ପୂର୍ଣ୍ଣ ପ୍ରୀତିରେ ତୁମକୁ ନିଜେ ହିଁ ସଂଯୋଗୀ କରିବାକୁ ପଡ଼ିବ। ଯଶୋଦା ମାତାଙ୍କର ସହସ ଦାସୀ ଥିଲେ, ରାଧାରାଣୀଙ୍କର ସହସ ଦାସୀ ଥିଲେ, ସେମାନେ ନିଜେ ସବୁ କରନ୍ତି, ସବୁ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଏବଂ ନିଜେ ଇନଭଲ୍ଭମେଣ୍ଟ ହୁଅନ୍ତି। ଦାୟିତ୍ୱ ବହୁତ, କୃଷ୍ଣ ସେବାରେ ବିଶ୍ରାମ କାହିଁ, ପ୍ରଜଳ୍ପୀ ଅନ୍ୟାଭିଳାଷୀ ଭୋଗୀ ବହିର୍ମୁଖ ଜୀବମାନଙ୍କର ଅନ୍ତରଙ୍ଗ ଭଜନର ଅଧିକାର ନାହିଁ। ସେ ଭଜନ ନାମ କିଛି ବହିରଙ୍ଗ କିଛି କରିବେ, କିଛି ସ୍ୱୀକୃତି ଲାଭ କରିବେ, କିନ୍ତୁ କୃଷ୍ଣ ସୁଖ ପାଇଁ ତାଙ୍କର ହୃଦୟ ବା କୃଷ୍ଣ ପ୍ରେମ ପାଇଁ ତାଙ୍କର ମୁଁ ଭଗବାନଙ୍କର ପ୍ରେମ ପ୍ରାପ୍ତ ହେବି, ଏଇଟା କେବେ ଲାଳସା ଆସିପାରିବ ନାହିଁ, ଏଇ ଲାଳସାଟା କେବେ ହୃଦୟରେ ତିଆରି ହେବନି, ସବୁ ହେଇଯିବ, କିନ୍ତୁ ମୁଁ କୃଷ୍ଣଙ୍କ ପ୍ରେମ ପାଇବାର ଅଛି, ମୋତେ କୃଷ୍ଣଙ୍କୁ ପାଇବାର ଅଛି, ତାଙ୍କୁ ସୁଖ ଦେବାର ଅଛି, ଏଇ ଲାଳସାଟା ହୃଦୟ ଭିତରେ ଆସିବନି। ତେଣୁ ଆମେ ଆଚାର୍ଯ୍ୟଙ୍କ ପନ୍ଥାକୁ ଯେତେ ଅନୁସରଣ କରିବା, ଏଇ ହୃଦୟ ଭାବଟା ଏଇଟା ଆସିବ, କେଉଁ ଭାବଟା, ଅନ୍ତରଙ୍ଗ ଭଞ୍ଜନ ଭାବଟା, ସବୁବେଳେ ଗୋଟେ ଅନ୍ତର ବ୍ୟାକୁଳତା, ସବୁବେଳେ ଅନ୍ତର ଗୋଟେ ଅଭାବ ବୋଧ, ଏ ଭାବରେ ଅଭାବ ସବୁବେଳେ, ଏ ଗୋଟେ ଅଦ୍ଭୁତ ମିଳନ ଜଗତରେ। କ'ଣ ଅଭାବରେ ରହି ଲୋକ ରହିଛି ବୋଲି ସେ କ'ଣ କେଉଁଠିକି ଆସୁଛି, ଜଗତରେ ଅଭାବ କିଛି ହେଲା ବୋଲି ତ ଆମେ ଭକ୍ତ ହେଇଛେ ନା, ଜଗତରେ ଯେଉଁଟା ପ୍ରାପ୍ତ ପାଇପାରିବାର ଆଶା ମିଳିଲାନି, ଜଗତରେ ସ୍ନେହ ମମତା ମିଳିଲାନି, ପୂର୍ବର ସ୍ୱୀକୃତି ବଳରେ ଆମେ ଗୋଟେ ଜଗତରୁ ବିମୁଖ ହେଇଗଲେ, ଅଭାବ ସବୁବେଳେ ସବୁବେଳେ ଗୋଟେ ଅଭାବ ବୋଧ ହେଲା, ଭୌତିକ ଅଭାବ ଏଣେ ସ୍ନେହ ମମତା ସବୁ ଆତ୍ମାର ବି ଅଭାବ ବୋଧ, ସେଥିପାଇଁ ଆମେ ଆସିଲେ ଭକ୍ତି ପଥକୁ, ଏ ପଥରେ ପୁଣି ଆସିକି ସବୁ ପ୍ରକାର ବ୍ୟବସ୍ଥା ଥିଲେ, ଏଠି ଭାବରେ ପୁଣି ଅଭାବ, ଏଠି ସବୁ ପ୍ରକାର ବ୍ୟବସ୍ଥା ଅଛି, ବାହାର ଦୁନିଆରେ ଯାହାଟା ଆମ ଦରକାର ଥିଲା ଏଠି ସବୁ ମିଳିଯାଉଛି, କିନ୍ତୁ ଭାବଟା ଆସୁନି, ପୁଣି ତା ପାଇଁ ପୁଣି ଅଭାବ, ତା ପାଇଁ ପୁଣି ମୁଣ୍ଡପିଟି କାନ୍ଦିବାକୁ ପଡ଼େ। ଆଉ ସେଇଟା କନିଷ୍ଠ ସ୍ତର ନା, ଆଉ ସେଇଟା ଗୋଟେ ସାଧାରଣ ଆର୍ତିମାନଙ୍କର ସ୍ତର, ଆର୍ତି ଅର୍ଥାର୍ଥୀଙ୍କର ସ୍ତର, ସଂସାରରେ ବହୁତ କଷ୍ଟ ଥିଲା ଚାଲିଲେ, ଭଗବାନଙ୍କର ଭକ୍ତ ହେଇଗଲେ ତାଙ୍କର କିଛି ଗୋଟେ ପ୍ରଭୁଙ୍କର ନାମ ନାମ ହେଉଛନ୍ତି, ପୁଣି ପ୍ରଭୁଙ୍କର କିଛି ଶକ୍ତି ଅଛି ନା ନାହିଁ, ଜଣେ ଦୁଇ ଘଣ୍ଟା ନାମ କରୁଛି କେମିତି ବି କରୁ, ମହନ୍ତ ଦାୟିତ୍ୱ ନେବେ ନା, ଟଙ୍କା ପଇସା ମିଳିଗଲା ଭଲ ରହିଗଲା ଆଉ ଗଲା ନା, କେଉଁ କୃଷ୍ଣ ପ୍ରେମ ପାଇବାର ମୋର ଅଛି ନା, କୃଷ୍ଣ ଭକ୍ତି ପାଇବାର ଅଛି, ଆଉ ସେ ସବୁ କ'ଣ ଅନ୍ତରଙ୍ଗ ଜିନିଷ କିଛି ହବ କି, ସେ କିଛି ଅନ୍ତରଙ୍ଗ ଜିନିଷ ନାହିଁ, ସେଇ ପ୍ରଜଳପ ସେଇ ଅପରାଧ ସେଇ ଦୁନିଆ ଦୁନିଆଦାରର କଥା ଦୋକାନଦାରର କଥା, ସେଥିରେ କ'ଣ, କେବଳ ଜୀବନ ସମୟର ସ୍ରୋତଟାକୁ ସମୟଟାକୁ ଶକ୍ତିଟାକୁ ନଷ୍ଟ କରିଦେବା କଥା ନା, ଜୀବନରେ ଅନୁତାପ ଅଛି ନା, ଜୀବନରେ ଭଗବାନଙ୍କ ପାଇଁ ଗୋଟେ ପ୍ରଭୁଙ୍କୁ ସୁଖ ଦେବାର କିଛି ଗୋଟେ ବାସନା ହୃଦୟ ଭିତରେ ଅଛି, କିଛି ନାହିଁ, ଅନ୍ତରଙ୍ଗ ଭଜନ ନହେଲେ ତ କିଛି ଆସିବନି, ଆଉ ସବୁଗୁଡ଼େ ବାହ୍ୟ ଅନୁଷ୍ଠାନ ଚାଲିଥିବ, ଆଉ ଏଇ ଯେଉଁ ବାହାଘରରେ ଦେଖିଛ ନା, ବିଭାଘର ହୁଏ, ବିଭାଘର ସେ ଯେଉଁ ଡ୍ରମ୍ ବଜେଇକି ଯାଆନ୍ତି, କେଉଁଟା ଲାଇଟ୍ ଧରିକି ଯିବେ ଆଉ ଏଇ ଯେଉଁ ଡ୍ରମ୍ ବଜେଇକି ଯିବେ, ତାଙ୍କୁ କେମିତି ଲାଗେ ବାହାଘରଟା, ତାଙ୍କୁ ପଚାର ଥର ଯାଇ ବୁଝୁକିରେ, ଯାଇକି ଯେ ଡ୍ରମ୍ ବଜେଇ ଦେଖ ନା, ଡ୍ରମ୍ ବଜେଇକି ଯାଉଛି, ଆଉ ଯିଏ ଲାଇଟ୍ ମୁଣ୍ଡେଇକି ଯାଉଛି, ଯେଉଁ ସ୍ତ୍ରୀ ଲୋକଟା ଲାଇଟ୍ ମୁଣ୍ଡେଇ ଯାଉଛନ୍ତି, ଯିଏ ଡ୍ରମ୍ ବଜାଉଛନ୍ତି, ଯିଏ ଗୀତ ଗାଉଛନ୍ତି, ଦେଖିବା ଲୋକ ବାହାଘର ବରଯାତ୍ରୀ ତାଙ୍କୁ ସେଦିନ କେମିତି ଲାଗୁଛି, ତାଙ୍କୁ କ'ଣ ଲାଗୁଥିବ, କେମିତି ପ୍ରସେସ ସରିବ, ଯିଏ ଚାଲ କ'ଣ ହାତରୁ ମିଳିବ, ତେଣୁ ସିଏ ଯାହା କରୁଛନ୍ତି କେଉଁଥିପାଇଁ କରୁଛନ୍ତି, ଆଉ ପଇସା ପାଇଁ ଗୋଟେ ବାହ୍ୟ ଜିନିଷ ଗୋଟେ କରିଦେବା ଦରକାର ଅଛି, ସେଥିରେ ତାଙ୍କର କିଛି ମତଲବ ନାହିଁ, କିଏ ବିବାହ ହେଉଛି ସେ କ'ଣ କେବେ ପଚାରିଛନ୍ତି, କିଏ ବିବାହ ହେଉଛି, କିଏ ହେଉଛି ସେ କ'ଣ ଅଫିସର କି କ'ଣ, ସେ ଝିଅ କେମିତିକା ପୁଅ, ତାଙ୍କର ସେଥିରେ କିଛି ମତଲବ ନାହିଁ, କେବଳ ତାଙ୍କର ଯିବାର ପ୍ରସେସନରେ ଯିବାର ଅଛି, ଆଉ କେମିତି ସରିବାର ଅଛି, ଯେମିତି ସେଟା ଗୋଟେ ବାହ୍ୟ ଅନୁଷ୍ଠାନ ସେଇଭଳିଆ ଭକ୍ତିରେ, ତୁମେ ଯଦି କେବଳ ସବୁ ଜିନିଷ ବାହାର କରିବା ପାଇଁ ଚାହିଁବ, ତୁମ ପାଇଁ ସେ ବହୁତ ବଡ଼ ବଡ଼ ଅନୁଷ୍ଠାନ ରହିଛି, କିନ୍ତୁ ସେ ଅନୁଷ୍ଠାନ ଦ୍ୱାରା ତୁମକୁ କିଛି ସ୍ୱୀକୃତି ପ୍ରାପ୍ତ ନଷ୍ଟ, କିଛି ଭକ୍ତିରେ କିଛି ନଷ୍ଟ ନାହିଁ, କିନ୍ତୁ ମନେ ରଖିବାକୁ ପଡ଼ିବ, ଯଦି ଅନ୍ତରଙ୍ଗ ନ ପଶିପାରିଲ ତାହେଲେ ଯେମିତି ବାହାଘର ସେ ଲାଇଟ୍ ମୁଣ୍ଡେଇବା ଲୋକ, ଗୀତ ଗାଇବା ଲୋକ, ସେ ଜାଣିନି ଯେ ପ୍ରଧାନମନ୍ତ୍ରୀ ପୁଅ ବାହାହେଉଛି, ତାହେଲେ ସେ 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 ଯେଉଁ ଗୀତ ଗାଇବ, ସେ ଯେମିତି ଯାହା କରିବ, ସେଠି କ'ଣ ତାକୁ ଖୁସି ଲାଗିବ? ସେ ଜାଣିଦେଲା, ପଚାରିଦେବ ଆଜି କାହାର ବାହାଘର ହେଉଛି, ନା ଏଇ ମନ୍ତ୍ରୀର ପୁଅ, ଏତେ ବଡ଼ ବଡ଼ ଲୋକ, ଏମିତି ଝିଅଟା ଏମିତି, ତା ବିଷୟରେ ଜାଣିଲା, ତାକୁ କେମିତି ଲାଗିବ? ଖୁସି ଲାଗିବ, ଯାହା ଗୋଟେ ଭଲ ଝିଅଟା ବାହା ହେଉଛି ବା ଭଲ ପୁଅଟା, ଗୋଟେ ବଡ଼ ଘର ଛୁଆ, ତାକୁ କେମିତି ଲାଗିବ? ସେ ସେଇ ବ୍ୟକ୍ତି, ସେ ବହିରଙ୍ଗରେ ଚାଲିଗଲେ ସବୁ ଲୋକ ତାକୁ ଦେଖି ଖୁସି ହେଉଛନ୍ତି, ତା ହୃଦୟରେ ଖୁସି ନାହିଁ, କିନ୍ତୁ ଅନ୍ତରଙ୍ଗକୁ ଟିକେ ପଶିଗଲେ ତା ଅନ୍ତର ଭଜନଟା ସେ ଭଜନଟା ଆଉ କ'ଣ? ଆଉ ଇଏ କ'ଣ ଭାଗବତ ଲେଖା ହେଇଛନ୍ତି ନା କ'ଣ? ଆଚାର୍ଯ୍ୟ ବାହନ ପୁରୁଷ ବେଦ କାହିଁ କୁହାଗଲା? ବେଦର ତାତ୍ପର୍ଯ୍ୟ ଯେ ଆଚାର୍ଯ୍ୟ ବାହନ ପୁରୁଷ କିଏ? ମହାନ୍ତ ଗୁରୁ, ତାଙ୍କ ପାଖରେ ଏଇଟା ପ୍ରକଟ ହବ, ସେ ବେଦବାଣୀ ତାଙ୍କ ମୁଖରେ ଚାଲି ଆସିବ ସାର, ସେଟା ସେଟାକୁ ଧରିବାକୁ ପଡିବ ଆଉ, ତୁମେ ଅଣ୍ଡେ ଅଣ୍ଡେକୁ ପାଇବ କୋଉଠୁ? ସେ ଲୀଳା କହିକି ଗୋବର୍ଦ୍ଧନ ଲୀଳା ସରିଯିବ, ରାସଲୀଳା ସରିଯିବ, ସବୁ ଲୀଳା ସରିଯିବ, ତମ ତମ ହୃଦୟରେ ଅନ୍ତରଙ୍ଗ ଭାବଟା ନଥିବ, କିନ୍ତୁ ଆଚାର୍ଯ୍ୟଙ୍କ ପାଇଁ ଯଦି ଆମେ ହୃଦୟ ଧରିପାରିଲେ ସେଇଟା ହିଁ ଆମର ସବୁ ଭଜନର ବଳ, ସବୁ ଭଜନର ବଳ, ଭଜନ ବ୍ୟାକୁଳତା ଆସିବ, ଜୀବନରେ ଗମ୍ଭୀରତା ଆସିବ, ହୃଦୟରେ ସବୁବେଳେ ଏ ଅଭାବ ସଂସାର ଯେଉଁ ଜିନିଷ, ପ୍ରାୟତଃ ସଂସାର ଭକ୍ତ ଭକ୍ତ ନ ହେବା ପୂର୍ବରୁ ଅଭାବ ବୋଧ ହୁଏ, ଭକ୍ତ ହେଇଗଲେ ଅଭାବ ବୋଧ ଜଗତର ବହୁତ ଲୋକଙ୍କର କମ୍, ଭକ୍ତ ହେଇଗଲା ପରେ ଅଭାବ ବୋଧ କିଛି ଅଛି, ମୋର ଅଭାବ ରହିଛି, ଏଟା କେବେ କେହି ଅନୁସରଣ କରି, ଏଟା କେବେ କେହି ଅନୁଭବ କରିପାରନ୍ତିନି, ଭାଗ୍ୟବାନ ଯିଏ ଯିଏ ପ୍ରଚୁର ସାଧୁ ସଂଗ କରିଛି ସେ କେବଳ ବୁଝିପାରିବ, ଭକ୍ତ ହେଇଗଲା ପରେ କ'ଣ ଭୌତିକ ଜିନିଷ ଗୁଡ଼ା ସବୁ ମିଳିଗଲା, ଆଉ ସିଏ ଯାହା ଅଭାବ କରୁଛି ସେଟା ଗୋଟେ ତାର ମୁଣ୍ଡ ପିଟିକି ତାର ଅଭାବ ଲାଭ ପୂଜା ପ୍ରତିଷ୍ଠା ମୋର ଏଗୁଡ଼ାକ ମିଳୁନି, ଯେଉଁଟାକି ଯାହା କୁହନ୍ତି ଆକାଶ କୁସୁମ ବେଳେ ତା ମିଳିବାର ନାହିଁ, ସେଟାକୁ ଆଶା କରୁଛି, ଯିଏ ପଲିଥିନ ଭିତରେ ରହିଛି ପଲିଥିନ ଟେଣ୍ଟରେ ଘରେ, ସିଏ କହୁଛି ମୁଁ ପ୍ରଧାନମନ୍ତ୍ରୀ, ତାର ଯେମିତି ଆଶା, ପ୍ରାୟତଃ ଅଭାବ ବୋଧ ହୁଏ ନା, ଭାଗ୍ୟବାନ ଜୀବନରେ କେବଳ ଅଭାବ ବୋଧ ହୁଏ, କାହିଁକି ଅଭାବ ବୋଧ ହୁଏ ନା, କାରଣ ଯେହେତୁ ହରିନାମ କରୁଛି, ହରିନାମକୁ ଯେଭଳି ନାମ ଅପରାଧରେ କଲେ ବି ନାମ ଅକ୍ଷରେ କଲେ ବି ନାମ ପ୍ରଭୁ ନା, ପ୍ରଭୁଙ୍କର ନାମଟା ଉଚ୍ଚାରଣ କରୁଛି ନା, ସିଏ ହରେ କୃଷ୍ଣ 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 ହରେ 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 ରାମ ରାମ, ଗୌଣ ଫଳ ପ୍ରଭୁ ଦେଇଦେବେ ନା, ଜ୍ଞାତ ଅଜ୍ଞାତ ରହୁ ତାର କିଛି ପାପ ଯିବ, ଧର୍ମ ଅର୍ଥ କାମ ମିଳିଯିବ, ଆଉ ଭାବ ବୋଧ କୋଉଠି ହେଲା, ସେ ତ ଖାଲି ସାଙ୍ଗେ ସାଙ୍ଗେ କମ୍ପେୟାର କରିବ, ଆହୁରି ମୁଁ ଆଗରୁ କେତେ କଷ୍ଟରେ ଥିଲି, ଯାହା ହଉ ଏବେ ଭଗବାନ ଦୁଇ ପଇସା ଦେଲେ, ଆଉ ଆଗରୁ କିଛି ନଥିଲା ମୋର, ଯାହା ଘର ଖଣ୍ଡେ ହେଇଗଲା, ସେ ତାର ସେଇଥିରେ ସୁଖ ହେଇକି, ଆଉ ଅଭାବ ବୋଧ କୋଉଠି ଆସିଲା, ତାର ଭାବରେ ଯେଉଁ ଅଭାବଟା ବୋଧ ହଉଛି, ଏଇଟା ଆଉ କାହିଁ ଅନ୍ତରଙ୍ଗ ଭିତରକୁ ପଶିପାରୁ, ଅନ୍ତରଙ୍ଗ ଭଜନକୁ ପଶିପାରୁ, ସେଥିପାଇଁ ଏଇ ଯେଉଁ ଗୁରୁବାରଙ୍କତ୍ୟ ରହିଲା, କ'ଣ ଗୁରୁଙ୍କର ଆବଶ୍ୟକ ଅଛି, ଭାଗବତ ଅଛନ୍ତି, ନାମ ଅଛନ୍ତି, ଆମେ ଦେଖା ନେଇଯିବା, ଆମେ ଆମର ରାସ୍ତାରେ ରହିବା, ଭଜନ କରିବା, ସାଧନ କରିବା, ଗୁରୁଙ୍କର କ'ଣ ଆବଶ୍ୟକ ରହିଛି, କ'ଣ ଗୁରୁଙ୍କ ପାଖରେ ରହିବା, ଅନୁଗତିରେ ସେବା କରିବା, ଏସବୁ କ'ଣ, ଏସବୁ ଭାବପୂର୍ଣ୍ଣ କଥା, ଆରେ ନାହିଁ ଏସବୁ ସେ ଜିନିଷ ନୁହେଁ, ଏସବୁ ଅନ୍ତରଙ୍ଗ ଭଜନ, ଅନ୍ତରଙ୍ଗ ଭଜନ, ସେଇ ଶିକ୍ଷାଟାକୁ ଗୁରୁ ଆଚାର୍ଯ୍ୟ ବର୍ଗ ଦିଅନ୍ତି, ନିଜ ଜୀବନର ଅନୁଭବ, ନିଜର ଗୁରୁ ବୈଷ୍ଣବ ଆଚାର୍ଯ୍ୟଙ୍କ ପ୍ରତି ତାଙ୍କର ଯେଉଁ ସମର୍ପଣ, ଯାହା ସେ ଶିକ୍ଷା କରିଦେବେ, ସେ ସେଇଟାକୁ ଶିଷ୍ୟଟା ଶିଷ୍ୟ କେମିତି ଅନ୍ତର୍ମୁଖୀ ହବ, ଭିତରକୁ ଯାଇପାରିବ, ସେ ନାମ ପ୍ରଭୁଙ୍କର ନାମ କଲାବେଳେ ଅନ୍ତର୍ମୁଖୀ ଭଜନ କରିବ, ଅନ୍ତରଙ୍ଗ ଭଜନ କରିବ, ସେବା କଲାବେଳେ ସବୁଥିରେ କେମିତି କୃଷ୍ଣ ସୁଖ, ଗୁରୁ ଗୁରୁ କୃଷ୍ଣଙ୍କର ସୁଖ, ଆଉ ନିଜ ହୃଦୟରେ ଅଭାବ ବୋଧଟା ଅନୁଭବ କରିବ, ରାଧାରାଣୀ ଅଭାବ ବୋଧ କରୁଛନ୍ତି, ଆଉ ଆମେ କୃଷ୍ଣ ପଦଦାସୀ କହୁଛନ୍ତି, ମୁଁ କୃଷ୍ଣଙ୍କର ପାଦ ପଦ୍ମ, ଏତେ କୃଷ୍ଣ ମହାନ, କୃଷ୍ଣଙ୍କର ସେବା, କୃଷ୍ଣଙ୍କର ସୁଖ, କ'ଣ ଆମେ ଜାଣିଛେ, କ'ଣ ଆମେ ଜାଣିଛେ, ଦୀପଦ କ'ଣ ଖାଲି କହି ଶିଖିଲେ, ଭାଗବତର କିଛି ଶ୍ଳୋକ ମନେ ରଖିଦେଲେ, କିଛି ଗଳ୍ପ ମନେ ରଖି, ଉପଦେଶ ମନେ ରଖିଦେଲେ, ଆମେ କୃଷ୍ଣଙ୍କୁ ଜାଣିଛେ ନା କ'ଣ, କୃଷ୍ଣ କ'ଣ ଆମେ ଜାଣିନି, ଆଉ କୃଷ୍ଣଙ୍କୁ ଯେଉଁମାନେ ଜାଣିଛନ୍ତି ସେମାନେ ଆଉ କିଛି ବିଶେଷ କଥା କହି କହିନାହାନ୍ତି, ଯେଉଁମାନେ କୃଷ୍ଣଙ୍କୁ ଜାଣିଛନ୍ତି ସେମାନେ କେବଳ କୃଷ୍ଣଙ୍କ ସେବା ସୁଖ କଥା କହିଛନ୍ତି, ଆଉ କିଛି କହିନାହାନ୍ତି, ଯେମିତି ରାଧାରାଣୀ ଆଚାର୍ଯ୍ୟମାନେ କେବଳ ବିଧେୟ କଥା କହିବେ, ସେମାନେ କୌଣସି ଗଳ୍ପ ଉପନ୍ୟାସ କୌଣସି ପୁରାଣ ଯୁକ୍ତି ଲଜିକ୍ ଏସବୁ ଜିନିଷ କହିବା ପାଇଁ ତାଙ୍କୁ ସମୟ ନାହିଁ, ତାଙ୍କୁ କେବଳ ତାଙ୍କ ହୃଦୟ ଭିତରେ ସେବା ସୁଖଟା କୃଷ୍ଣ କେମିତି ସୁଖୀ କରିବାର ଅଛି, ଆମେ କୃଷ୍ଣଙ୍କୁ ଜାଣିନେ, ସେଥିପାଇଁ କହୁଛୁ ଆମେ କୃଷ୍ଣ ସେ ତୁମାର, କୃଷ୍ଣ ଦିତେ ପାର, କୃଷ୍ଣ ତୁମର, ମାୟା ଆମେ ମାୟାଗ୍ରସ୍ତ ଜୀବ ନା, ମାୟା ଆମକୁ ଗ୍ରସ୍ତ କରି ନେଇଛି, ଗିଳି ଦେଇଛି, ଗିଳି ଦେବା ଲୋକ ଭିତରେ ସେ ଅଛି, ଆଜଣଙ୍କ ଭିତରେ ପେଟ ଭିତରେ ଅଛି ନା, ଆଉ ମାୟାଗ୍ରସ୍ତ ଜୀବର ହୁଏ, ମାୟାଗ୍ରସ୍ତ ମାନେ କ'ଣ, ମାୟାଗ୍ରସ୍ତ ମାନେ କ'ଣ, ମାୟା ଆମକୁ ଗ୍ରାସ କରିଦେଇଛି ବା କଭର କରି ରଖିଛି, କଭର କରିଦେଇ ରଖିଥିଲେ ଆମ ସ୍ୱରୂପଟା କ'ଣ ରହିଲା, ଆମେ କାହା ଭିତରେ ରହିଲେ, ମାୟା ଭିତରେ ରହିଲେ, ଆମର ଜ୍ଞାନ ଆମର ବୁଦ୍ଧି ଆମର ଯାହାକି ସବୁ ରହିଛି ସବୁ ମାୟାଗ୍ରସ୍ତ, ସେଥିପାଇଁ ଆମେ ବଦ୍ଧ। ଏହି ବଦ୍ଧ ଭୂମିକାରେ ଆମେ ଯାହା ସବୁ କରିବା ଏଇଟା ଭଜନାଭାସ, ନନର୍ଥମୁକ୍ତ ଅବସ୍ଥା ନୁହେଁ। ସେଥିପାଇଁ ଗୁରୁ ଆଚାର୍ଯ୍ୟବର୍ଗଙ୍କର ପାଖରେ ମୁଣ୍ଡ ପିଟିକି ସବୁବେଳେ କାନ୍ଦିବାକୁ ପଡୁଛି, ତାଙ୍କ ଶିକ୍ଷା ତାଙ୍କ ଅନୁସରଣ କରିବା ତାଙ୍କର କିଞ୍ଚିତ ତାଙ୍କର ସେବା କରିବା, ସେଥିପାଇଁ ଗୁରୁ ପାଦ ପଦ୍ମରେ ଆମେ ପହଞ୍ଚି ବି ପାରୁନି। ଗୁରୁଦେବ ସେ କଥା କୁହନ୍ତି, ଜଣେ ଭଲ ଭାବରେ ବିଚାର କରୁ, ମୁଁ କ'ଣ ଗୁରୁ ପାଦ ପଦ୍ମରେ ପହଞ୍ଚି ପାରିଛି? ଗୁରୁଦେବ ଆସି ବୁଝାରେ ସେ କଥା କୁହନ୍ତି, ଯଦି ଜଣେ ଗୁରୁ ପାଦ ପଦ୍ମରେ ପହଞ୍ଚିଯିବ ତାର ସେବା ତାର ସଂସାର ରହିବନି। କ'ଣ ଗୁରୁପାଦ ପଦ୍ମରେ ପହଞ୍ଚିଛି, ସେ ଗୁରୁଙ୍କ ପାଖରେ ରହୁଛି, ଗୁରୁଙ୍କ କଥା ଶୁଣୁଛି, ଗୁରୁଙ୍କର ସେବା କରୁଛି, କ'ଣ ଗୁରୁପାଦ ପଦ୍ମରେ ପହଞ୍ଚି ପାରୁନି? କ'ଣ ପହଞ୍ଚି ପାରୁନି? ତା ଅର୍ଥଟା କ'ଣ? ଏଇ ଅନ୍ତରରେ ସବୁ କଲେ ବି ଅନ୍ତର ଭାବଟା ତିଆରି ହେଇପାରୁନି, ଏତେ ପହଞ୍ଚିବନି ଆଉ, ସେ ହରିଭକ୍ତି ଦୂରକୁ ପଳେଇବ, ହରିଭକ୍ତି ଦୂରକୁ ପଳେଇଯିବ। ସେ ବୈଷ୍ଣବମାନଙ୍କର ଏଇଟା ବଡ଼ ସମ୍ପତ୍ତି, ବାରମ୍ବାର ଯେମିତି ପ୍ରଭୁପାଦଙ୍କର ବାରମ୍ବାର ସେ ଜିନିଷ, ତାଦେହରେ ଚରଣ ସେବି ଭକ୍ତ ଶନିବା, ତାଦେହରେ ଚରଣ ସେବି ଭକ୍ତ ଶନିବା, ଆରେ ସେ ତ ନାହାନ୍ତି, କ'ଣ ତାଙ୍କର ସଡ଼କ ସମୟରେ ଚରଣ ସେବା କରିବି? ସିଏ ଯେତେବେଳେ କହିଥିଲେ, ସିଏ ଭଜନ ଲେଖିଲା ବେଳେ ସେ କହିଥିଲେ, ବର୍ତ୍ତମାନ ତ କେତେ ଦିନ ହେଇଗଲେଣି, କ'ଣ ତାଙ୍କର ସେବା କରିବି? ତାଦେହରେ ଚରଣ ସେବି ଭକ୍ତ ଶନିବା, କେମିତି ଆମେ ପରମ୍ପରା ସେବା କରିବି? କ'ଣ ଏଇ ଭାବ, କ'ଣ ଏସବୁ ଅନ୍ତରଙ୍ଗ ଭାବ? ଗୁରୁ ବୈଷ୍ଣବଙ୍କର ସେବା, ଭଗବାନଙ୍କର ସେବା, ଭଜନ ଏ ଛୋଟ ଜିନିଷ ନାହିଁ। ଆଜି ସେ କଥା ମୁଁ ଶୁଣୁଥିଲି ଗୁରୁଦେବଙ୍କର, ସେ କ୍ଲିପ୍ ତିଆରି କଲେ ଗୁରୁଦେବ, ସେ କଥା ଏସବୁ ସହଜ ପାଠ ନୁହେଁ, ଗୁରୁଦେବ ଓଡ଼ିଆରେ କହୁଛନ୍ତି, ଏସବୁ ସହଜ ପାଠ ନୁହେଁ। ବୁଝିବା ଭକ୍ତି ଜିନିଷରେ ବୁଝିବା, ଗୁରୁଙ୍କୁ ବୁଝିବା, ଆଚାର୍ଯ୍ୟଙ୍କୁ ବୁଝିବାଟା ସହଜ ପାଠ ନୁହେଁ, ପୁରା ଗୁରୁଦେବ କହିଦେଲେ କ୍ଲିୟର କରି, କାରଣ ଆମେ ସବୁ ଯାହା କରିଦେଉଛେ ସବୁ ବହିରଙ୍ଗ, ସବୁ ଯାହା ଯେତିକି ବୁଝିଛେ ସେତିକି ଜାଣିଦେଇଛେ, ଆମେ ଭାବୁଛେ ଏଇଟା କମ୍ପ୍ଲିଟ୍ କୋର୍ସ। ଯେଉଁଦିନ ପୁଅ ଝିଅ ବିବାହ ହେଉଛନ୍ତି, ବିବାହ କଥାରେ ଆମର ଆଜି ବାରମ୍ବାର ସେଇ ଜିନିଷର ଉଦାହରଣଟା ଆସୁଛି, ଦେଖ ପୁଅ ଝିଅ ଯେଉଁଦିନ ବିବାହ ହେଉଛନ୍ତି ସେମାନେ କ'ଣ କଳ୍ପନା କରିଦେଉଛନ୍ତି, ପୁରା ଜୀବନ ସାରା ଆମେ ସୁଖରେ ଏମିତି, ଆରେ ବାହାଘର ଦିନ ଯାହା ସୁଖଟା ସେଇଟା କ'ଣ ଜୀବନ ସାରା ମିଳିବ କି? ସେଇ ଇନ୍ସିଡେଣ୍ଟଟାକୁ ସେ ଦେଖି ଦେଖି ଭାବି ଦେଉଛନ୍ତି କି ତୁମକୁ ଅନ୍ତରଙ୍ଗ ଭାବ କିଛି ତିଆରି କରିବାକୁ ପଡ଼ିବ। ବର୍ତ୍ତମାନ ବହୁତ ପାରାଫେରେ ଜିନିଷ ଅଛି, ବାହାଘର ତୁମ ପାଇଁ କିଏ ଆରେଞ୍ଜ କରିଦେଉଛି, ଖାଇବା ପାଇଁ ଜଣେ ରୋଷେଇ କରି ରଖିଛି, ବହୁତ ଲୋକ ଆସୁଛନ୍ତି ପ୍ରଶଂସା କରୁଛି, ଏଇଟା ତ ବାହାର ତାପର ଦିନ ହବନି ନା, ତାପରେ ଦିନ ତୁମେ ଦୁଇ ଜଣ ସେଭଳିଆ ଅନ୍ତରଙ୍ଗ, ବର୍ତ୍ତମାନ ତୁମେ ସେବା କରିବ, ତୁମ ସମ୍ପର୍କ ନେଇକି ତୁମ ଜୀବନ ଗଢ଼ିବ, ସେଭଳିଆ ଗୁରୁ ଆଉ ଶିଷ୍ୟ ଭଗବାନ ଏ ଅନ୍ତରଙ୍ଗ। ତୁମେ ତ ଆସିଲେ ପ୍ରଥମେ ତୁମକୁ ବହୁତ ପ୍ରକାର ସାହାଯ୍ୟ ସହଯୋଗ ଭଲ ମନ୍ଦ କରିକି ତୁମକୁ ଛାଡ଼ି ଦିଆଗଲା, ପ୍ରବେଶ କରି ଦିଆଗଲା। ବର୍ତ୍ତମାନ ତୁମେ ଅନ୍ତରଙ୍ଗ ଭାବଟାକୁ ତୁମେ ଶ୍ରବଣ କୀର୍ତ୍ତନ କରି ସେବା କରି ନିଷ୍କପଟ ଚିତ୍ରରେ ଗୁରୁ ବୈଷ୍ଣବଙ୍କୁ, ଆଉ ତୁମେ ସବୁବେଳେ ସେ ବାଇ ସେଇ ବାହାଘର କଥା ଚିନ୍ତା କରିବ, ସେଠି କହିଥାଉ ମୋତେ ଏ ଏମିତି କହିଲା, ମୋତେ ସେ ସେମିତି କହିଲା, ମୋତେ ଏମିତି ସେ ସାହାଯ୍ୟ କରୁନି ମୋତେ, ଆରେ ସେ ଜିନିଷ ନାହିଁ। ଗୁରୁଦେବ କୁହନ୍ତୁ ତୁମକୁ କେହି ସାହାଯ୍ୟ କରିବେନି, ତୁମକୁ 108 ଜ୍ୱର ହେଲେ 110 ଜ୍ୱର ହେଲେ ତୁମକୁ କେହି କିଛି ନାହିଁ, ସବୁ କେହି କୃଷ୍ଣ, ଏଠି ସମସ୍ତେ କୃଷ୍ଣ ସେବା କରିବା ପାଇଁ ଆସିଛ, ତୁମେ ପୁଣି ସେ ବାହାଘର ଦିନ କଥା କାହିଁ ଚିନ୍ତା କରୁଛ? ମୋତେ ଏଠି ସାହାଯ୍ୟ କରିବା ଦରକାର, ମୋତେ ଏଇଟା ଦରକାର, ମୋତେ ଇନ୍ସପିରେସନ୍ ଦରକାର, ମାଡ଼ି ଦେ ଏସବୁ କନିଷ୍ଠମାନଙ୍କ ପାଇଁ। ତୁମେ ସବୁଦିନ କ'ଣ ସେ ବାହାଘର କଥା ଚିନ୍ତା କରିବେ କି? ତୁମ ହୃଦୟରେ ପରମାତ୍ମା ଅଛନ୍ତି, ତୁମେ ଭଗବାନଙ୍କୁ ଡାକୁଛ ନା, କାହାକୁ ଡାକୁଛ? କୃଷ୍ଣଙ୍କୁ, ରାଧାକୃଷ୍ଣଙ୍କୁ ଡାକୁଛ, ତୁମେ ତାଙ୍କ ପାଖରୁ ବଳ କିଛି ପ୍ରାପ୍ତ ହୁଅ, ଅନ୍ୟ ପାଖରୁ କାହିଁକି ଆଶା କରିବା ପାଇଁ ଚାହୁଁଛ? ସମସ୍ତଙ୍କର କିଛି କିଛି ଦରକାର ଅଛି, ତୁମେ ଯାହାକୁ ତୋର ଆଶା କରୁଛ ତାର ବି କିଛି ସମସ୍ୟା ରହିଛି, ଆମର ଆଶା କେବଳ କରିବାର ଅଛି କାହା ପାଖରୁ? ଗୁରୁକୃଷ୍ଣଙ୍କ ପାଖରୁ, ତାଙ୍କ ସହିତ ଅନ୍ତରଙ୍ଗ ସମ୍ବନ୍ଧଟାକୁ ଆମକୁ ସ୍ଥାପନ କରିବାକୁ ପଡ଼ିବ। ଆଉ ସେଇଟା ଅନୁସରଣ ପ୍ରିୟ ହେଲେ, ସରଳ ହେଲେ, ସରଳ ହେଲେ ଅନୁସରଣ କରିବା ପାଇଁ ଭଲ ଲାଗିବ, ଆଉ ସେ ସରଳ ହେଲେ ହୃଦୟ ଭିତରେ ଏଇଟା ପ୍ରବେଶ କରିବ, ଆଉ ସେ ଭଜନରେ ଭାବଟା ସୃଷ୍ଟି ହବ। ଜଣେ ଅକ୍ଷମ ହେଲେ ବି, ଅଜ୍ଞ ହେଲେ ବି, ଦୁର୍ବଳତା ରହିଲେ ବି, ସେ କେବେ ଗୁରୁ ବୈଷ୍ଣବଙ୍କର ଶିକ୍ଷାକୁ ହୃଦୟ ଭିତରୁ କାଢ଼ିପାରିବ ନାହିଁ, ସେ ସେଇଟାକୁ ସବୁବେଳେ ବହୁ ମାନ ଦେଇକି ରଖିବ, ଆଉ ସେଇଟା ତାର ଭଜନ ତାର ବଞ୍ଚିବାର ତାର ବଳ, ସେଇଟା କେବଳ, ନହେଲେ ତ ଭଜନ ପଥରେ ଯେଉଁ ପ୍ରୋଗ୍ରେସ୍ କରିକି ଗୋଟେ କିଛି ଅନୁଭବ ଆଣିବା ଜୀବନରେ ନ ଆଣିପାରିଲେ କେମିତି ହବ? ସେ ଯେଉଁ ଯେଉଁ ସାଇକେଲ ଯେଉଁ ପମ୍ପଚର୍ ମାରନ୍ତି, ଦେଖିଛ ନା ନାହିଁ, ଏଇ ଯେଉଁ ସାଇକେଲ ଅଛି ନା ଛକରେ, ଏ ଯେଉଁ ପମ୍ପଚର୍ ମାରିଲା ବାଲା, ସେ ଯେଉଁ ନୂଆ ଯେଉଁ ସାଇକେଲ ପମ୍ପଚର୍ ଦୋକାନ କରିଦେ, ସେ କ'ଣ କରିବ? ହଁ, ଯେ ନୂଆ ପମ୍ପଚର୍ ଦୋକାନ କରିଦେ, ସେ କ'ଣ କରେ ଦେଖିଛ? ସେ ଲୋକ ସେଠି ନେବେନି, ସେଇ ସଲ୍ୟୁସନ୍ ଆଗରୁ ରଖନ୍ତି, ଆଗରୁ ସଲ୍ୟୁସନ୍ କ'ଣ କୁହନ୍ତି ତାକୁ, ସଲ୍ୟୁସନ୍ରେ ତ ଗୋଟେ କାଟିଦେଇକି କାଟିଦେଇ ତା ଟ୍ୟୁବ୍ ଘଷିଦେଇକି ତାର ଲଗେଇଦେବ। ତାହେଲେ ସେ କ'ଣ କରିବ, ଆଗେ ସେ ଟ୍ୟୁବ୍ଟା ବାହାର କରିଦେଇକି ତାର ପମ୍ପ ମାରିଦେଇକି ତା ସେ ପାଣିରେ ବୁଡ଼େଇବ, ଦେଖିଲା ବେଳେ ଏଠି ବୁଡ଼ 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 ହେଉଛି, ତାର ସେ ସଲ୍ୟୁସନ୍ ମାରିଦେଇକି ଭରି କରିଦେଲା, ଭରି କରିଦେଇ ପୁଣି ଛାଡ଼ିଦେଲା। ସେଇଟା କିନ୍ତୁ ନୂଆଟା, ପୁରୁଣା ଲୋକ କଥା ନେଇଯିବ, ସେ ଆଗେ କ'ଣ କରିବ, ଟ୍ୟୁବ୍ଟା ବାହାର କରିଦେଇକି ହାତ ବୁଲେଇବ ଚାରିଆଡ଼େ, ସେ ହାତ ବୁଲେଇବ ଆଗେ, ଦେଖିବ କୋଉ କେଉଁ ପଟରେ ଟ୍ୟୁବ୍ଟା ଯେତେବେଳେ ବାହାର କରିବ ସେ ନଜର ରଖିଥିବ, ସେ ଟ୍ୟୁବ୍ଟାକୁ ପକେଇଦେବ, ତାର ଯୋଉ ପିନ୍ଟା ଅଛି ପକେଇଦେବ, ଆଚ୍ଛା ଏଇଠି ଫୁଟିଛି ମାନେ ଏଇ ସାଇଡ୍ରେ କ'ଣ ଥିବ, ଗୋଟେ କଣ୍ଟା ବାଜିଛି କି ପଥର ବାଜିଛି କି ଛେଚି ହେଇକି ଫାଟିଛି କି ନା, ସେଠି ସ୍ପୋକ୍ଟା, ସେ ହାତ ମାରିକି ଦେଖିବ ଆଗେ, ସେଇଟା ହାତ ମାରିଦେବ, କାହିଁ ତାର ଏକ୍ସପିରିଏନ୍ସ ରହିଛି, ଯଦି କିଛି କୁଆଡ଼େ ନ ପାଇବ ପଚାରିବ କେଉଁ ରାସ୍ତାରେ ଆସିଥିଲୁ କି, ପଚାରିଦେବ କେଉଁ ରାସ୍ତାରେ ଆସିଥିଲୁ କି, ନା ଆଜ୍ଞା ସେଇ ପଥର ରାସ୍ତା, ଆଡ଼େ ଛେଚିକି ମାଡ଼ ହେଇକି ହେଇଛି ଆଉ, ସେ କଣ୍ଟା ପାଇଲାନି କି କିଛି ତାର ବାଟ ପାଇଲା, ଆଉ ଏ ନୂଆ ଛୁଆ ନୂଆ ଛୁଆଙ୍କ ଦିନ ହେଲା କ'ଣ, ଏଇ ତାର ସେଠି ଜାଣି ସଲ୍ୟୁସନ୍ ଟିକେ ମାରିଦେଲା, ପମ୍ପ ମାରିଦେଇ ଛାଡ଼ିଦେଲା, ପୁଣି ତୁମେ ଗୋଟେ କିଲୋମିଟର ଗଲା ବେଳକୁ ପୁଣି ପୁଣି ପମ୍ପଚର, ସେ ଆମର ଅବସ୍ଥା ଆଉ କ'ଣ, ଆଉ ଏକ୍ସପିରିଏନ୍ସ ନ ରହିଲେ ଖାଲି ପମ୍ପଚର ହୁଅନ୍ତୁ, ଖାଲି ସଲ୍ୟୁସନ୍ ମାରିଦେଇ ଚଲେଇବା କଥା ଆଉ କ'ଣ, ଏ ସମସ୍ୟା ହେଲା କ'ଣ ଟିକେ ପୁଣି କେତେ ଦିନ ଚାଲିଲିବ, ପୁଣି କହିଲା ପୁଣି ପୁଣି ପମ୍ପଚର ହେଲା ଗଲା ଆଉ କ'ଣ, ନା କେଉଁ ଟ୍ୟୁବ୍ ବଦଳାଇବାକୁ ପଇସା ଅଛି ନା କେତେଥର ତୁ ସଲ୍ୟୁସନ୍ ମାରି, ସେ ସୁଦ୍ଧା ସାଇକେଲ ଚଢ଼ିଗଲେ, ସେ ଅବସ୍ଥା, ନିଜର ଅନୁଭବ ନିଜକୁ ଆଣିବାକୁ ପଡ଼ିବ, କାହାକୁ ଦୋଷ ଦେବା ଆବଶ୍ୟକ ନାହିଁ। ଆଉ ଆଚାର୍ଯ୍ୟ ମାନେ ତୁମ ପାଇଁ କେତେ ବ୍ୟବସ୍ଥା କରିଦେଇଛନ୍ତି, 70 ବର୍ଷ ବୟସରେ ପ୍ରଭୁପାତ ପଡ଼ିବ ଜଗତ ପାଇଁ କ'ଣ ନ କର ଦେଇଗଲେ, ଯିଏ ଯିବ ଯେମିତି ଖାଇବ, ଯେମିତି ପିନ୍ଧିବ, ଯେମିତି ସ୍ଥିତିରେ ରହିବ, ଯେଉଁ ଭାଷାରେ ବୁଝିପାରିବ, ବୈଷ୍ଣବୀୟ ସମ୍ପୂର୍ଣ୍ଣ ପରିଭାଷା ଯୋଉ ସବୁ ରହିଛି ସେ ଭାଷା ସବୁ ଲଗେଇ ନାହାନ୍ତି, ସେ ଭାଷା କହିଲେ ତୁମେ ଛାଡ଼ିକି ପଳେଇବ, ତୁମେ ଯେଉଁ ଭାଷାରେ ବୁଝିପାରିବ, ଯେତିକି ତୁମେ ହଜମ କରିପାରିବ, ଆଉ ଯେଉଁ ଯେଉଁ ଉପାୟରେ ତୁମେ ଚଳିପାରିବ ସେଇ ରାସ୍ତା ତୁମକୁ ଦେଖେଇ ଦେଇଗଲେ, ସେ ଜଗତ ଗୁରୁ ନା ଜଗତ ଆଚାର୍ଯ୍ୟ, ଏ ଜୀବଟା କେମିତି ଟିକେ ଭଗବାନଙ୍କୁ ପାଉ, ଭଗବାନଙ୍କ ନିୟମକୁ ସେମାନେ କୋହଳ କରିଦେଇ ଚାଲିଗଲେ, ତାଙ୍କ ସେ ଶକ୍ତି ଅଛି, ସେମାନେ ଇମ୍ପର୍ଟେଣ୍ଟ ପ୍ରଭୁ, ଯାହା ସବୁ ପ୍ରଭୁ ଯେଉଁ ସର୍ତ୍ତ ସବୁ ରଖିଥିଲେ, ସେ ପ୍ରଭୁଙ୍କୁ ଅନୁରୋଧ କରିକି ସେ ରାସ୍ତାରେ ଯିବକୁ ଯିବକୁ ସେ ସରଳ କରିଦେଇ ସେ ରାସ୍ତାରେ ସେ କେମିତି ପାଇବ, ଏଇ ରାସ୍ତାରେ ପାଇବ, ଆଉ ତାଠୁ ମିନିମମ୍ ଆଚାର୍ଯ୍ୟଙ୍କର ପ୍ରିନ୍ସିପଲ୍ର ଆଉ ମିନିମମ୍ କନସେସନ୍ କିଛି କରିହେବନି, ଆଚାର୍ଯ୍ୟ ମାନେ କ'ଣ ସେ ମିନିମମ୍ କନସେସନ୍ କରିଦେଇକି ଗଲେ, ଯେମିତି ଭକ୍ତିଚାନ୍ଦ ଠାକୁର କହୁଥିଲେ ମୁଁ ଲକ୍ଷ୍ୟପତି ଛଡ଼ା କାମ ଦେଖିବିନି, ଯେ ଏକଥା କହୁଥିଲେ, ତାହେଲେ କେଜଣ ଆମେ ତାଙ୍କର ଶିଷ୍ୟ ହେବା, କେଜଣ ତାଙ୍କ ନିୟମରେ ରହିବା, ସେସବୁ ସେ କହିଦେଲେ କେହି ମୋର ଶିଷ୍ୟ ନୁହନ୍ତି, ନୁହନ୍ତି ମାଇ ଡିସାଇପଲ୍, ତାଙ୍କର ଏତେ ବଡ଼ ବଡ଼ ପ୍ରମୁଖ ସବୁ ହାୟର୍ ଇଲିଭେଟେଡ୍ ବୈଷ୍ଣବ, ସେମାନେ ସବୁ ଉନ୍ନତ ବୈଷ୍ଣବ, ସବୁ ତାଙ୍କ ପାଇଁ କହିଥିଲେ ଆମର କେହି ଶିଷ୍ୟ ନାହାନ୍ତି, କେଉଁ ଷ୍ଟାଣ୍ଡାର୍ଡ ସେଟା, ଏମାନେ କେମିତି ଶିଷ୍ୟ ନୁହନ୍ତି, କେଉଁ ଷ୍ଟାଣ୍ଡାର୍ଡ ଏଟା, ଗୋଲୋକ ବୃନ୍ଦାବନ ଷ୍ଟାଣ୍ଡାର୍ଡ କଥା ସେ କହୁଛି, ରାଧାରାଣୀଙ୍କ ଦୃଷ୍ଟିରେ କଥା ସେ କହୁଛି, ଏମାନେ କେହି ରାଧାରାଣୀଙ୍କର ଯୁଦ୍ଧର ପାଖରେ ରହିପାରିବେନି, ସେ ଦୃଷ୍ଟିରେ ସେ କହୁଛନ୍ତି, ଆଉ ଶିଷ୍ୟ ନୁହନ୍ତି, ପୁଣି ତାଙ୍କୁ ଶିଷ୍ୟ କରିଛନ୍ତି, ଏତେ ଉପଦେଶ ଦେଇଛନ୍ତି, ଡାକିକି କହିଛନ୍ତି ମଠ ମନ୍ଦିର କେମିତି ଚଳିବ, ଲାଷ୍ଟ ଉପଦେଶ ଦେଇ ପୁଣି ସେ କହୁଛନ୍ତି ନୂଆ ନିଜ ଡିସାଇପଲ୍, କେଉଁ ଭାବ ଏସବୁ ଅନ୍ତରଙ୍ଗ ଭାବ, ଅନ୍ତରଙ୍ଗ ଭୋଜନକୁ ନକଲେ କିଛି ବୁଝିବି ହେବନି, ଆଚାର୍ଯ୍ୟ ଯେଉଁ ତୁମେ ନ ବୁଝିଲା ମାନେ ଉପରେ ପାଣି ବାଡ଼ଉଛୁ, ଗୁରୁଦେବ କୁହନ୍ତି ଖାଲି ଉପରେ ପାଣି ବାଡ଼େଇଲେ କ'ଣ ହବ, ଖାଲି ଉପରେ ପାଣି ପିଟୁଛ, ହୁଆଲା କରୁଛ, ଅନ୍ତରଙ୍ଗ ଭାବ କିଛି ତିଆରି ହେଇପାରିବନି, ଅନ୍ତରଭାବ ତିଆରି ନହେଲେ ତୁମେ ନିଜର ଯେଉଁ ହୃଦୟର ଭାବଟା ସେଟା ଆକର୍ଷିତ କୃଷ୍ଣ ପ୍ରତି ନହେଲେ ଶୁଷ୍କ ଲାଗିବ, ଶୁଷ୍କ ଲାଗିବ ସବୁବେଳେ, କୌଣସି ପୂର୍ବ ଅଭ୍ୟାସ, ପୂର୍ବର ସ୍ୱଭାବ, ସଂସାର ସମ୍ବନ୍ଧ ଏଗୁଡ଼ା ସୁଷମ ମନରେ ପଡ଼ିବ, ଆଉ ନା ଅନୁତାପ ଆସିବ, ନା ଭାବ ପାଇଁ ଅଭାବ ଅନ୍ତର ଆସିବ, ଆସିବନି, ଏସବୁ ଏସବୁର ମୂଳ କାରଣ ହେଲା କେଉଁଟା, ନା ଆଚାର୍ଯ୍ୟଙ୍କୁ ଆମେ ଅନୁସରଣ ନ କରିପାରିବା, ତା ଦେହରେ ଚରଣସେବୀ ଭକ୍ତ ଶୁଣିବା ନ କରିପାରିଲା ମାନେ, ଆଉ ସେଇଟା କାହିଁକି ହେଇପାରିବନି, ଯେ ଆମେ ନିଷ୍କପଟ ସରଳ ନ ହେଇପାରିଲେ, ନିଷ୍କପଟ ସେବା ନ କଲେ, ଅନୁସରଣ ଅନୁସରଣ ନ କଲେ, ସବୁ ଭଜନାଙ୍ଗ ଗୁଡ଼ାକ ସବୁ ବାହାରେ ସବୁ ଚାଲିଥିବ, କିନ୍ତୁ ଭିତରେ କୌଣସି ଗୋଟେ ଭାବ ଆସୁନଥିବ, ଜଣେ ଭଗବାନ ଗୋଟେ ସୁନ୍ଦର ଶୃଙ୍ଗାର କରି ଗୋଟେ ମାଳଟା ପିନ୍ଧି ହେଲା, ସେ ମାଳଟାକୁ ଦେଖି ଆନନ୍ଦ ପାଉନି, କିଛି ଭଗବାନଙ୍କ ସେ ଶୃଙ୍ଗାର ଦେଖି ଭଗବାନଙ୍କର ସେବାଟାକୁ ଦେଖି ତାକୁ ଆନନ୍ଦ ଲାଗୁନି, ସେ ତାର କରିଦେଲେ ଚାଲିଗଲା, ତାର କ'ଣ ଠାକୁର କେମିତି କ'ଣ କ'ଣ ପ୍ରଭୁ କେମିତି କ'ଣ, ତାର କୁଣି କେମିତି ଭାବ ଆସୁନି, ତାର ଅନ୍ତରଙ୍ଗ ଭାବ କ'ଣ ହେଲା, ସବୁବେଳେ ନିଜର ସୁଖ ନିଜ ସରି କୃଷ୍ଣଙ୍କର ସୁଖ, ଗୁରୁକୃଷ୍ଣଙ୍କର ସୁଖ, ତାଙ୍କର ଚିନ୍ତନ, ଏଇଟା ହେଉଛି ଆମ ଭଜନର ଅନ୍ତରଙ୍ଗ ଜିନିଷଟା, ଏଇଟାକୁ ଆମକୁ ତିଆରି କରିବାକୁ ପଡ଼ିବ, ସମୟ ଚାଲିଲାଉଛି ନା, ସମୟ ତୁମେ କ'ଣ ଭାବୁଛ ଆଉ ସମୟ ଗଲେ ହରିଭଜନ ହେବନି, ଆଉ ସମୟ ଯେତେ ଗଢ଼ିଯିବ ତୁମ ଅଭ୍ୟାସଟା ସେତିକି ଗଢ଼ିଗଲା, ଆଉ ଭାଙ୍ଗିପାରିବନି ଅଭ୍ୟାସଟା, ଭାଙ୍ଗିପାରିବନି। ଦେଖୁନା ଯିଏ 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 ସବୁ ଖାଇଛନ୍ତି ଟୋକା ବୟସରେ, ବୁଢ଼ା ବୟସରେ ସେ ଖାଇବାଟା କମେଇଦେବେ? ବୁଢ଼ା ଯିଏ ଟୋକା ବୟସରେ ସବୁ ସିଟି ମିଟି ଖାଇଛନ୍ତି ଏଇ ଜିନିଷ ଖାଇବା, ବୁଢ଼ା ବୟସରେ କମେଇଦେବେ? କେବେ କମେଇ ପାରିବେ? ହେ ଯେତେ ଅଳସର କୁହ, ଯେତେ ଯାହା କୁହ, ସେ ଗୋଟେ ଗଞ୍ଜାମନ ମଧ୍ୟ ଥିଲି, କାହିଦେଳ ମୋର ପ୍ରଚୁର ଏସିଡ଼ ହୁଏ, ତାପରେ ତ ଉପାସ ସବୁ ଆପିତେଶ୍ୱର ଆମର ସେ ଗୋଟେ ହୋମିଓପାତି ଡାକ୍ତରକୁ ଦେଇ ଯାଇଥିଲି, ମୋର ମନେ ପଡ଼ିଲା ଆଜି ତା କଥା। ସେଗୁଡ଼ା ବହୁତ କଲକାତାରୁ ୟୁନିଭର୍ସିଟିରୁ ପଢ଼ିଛି, ସେ ତା ପୁଅଟା ସେ ଗୋଟେ ମାଷ୍ଟର, ସିଏ ମୋ ପାଖରେ ବସିଥାଏ, ସିଏ ଆସେ ମୋ ପାଖରେ ସବୁବେଳେ ବସିକି ଯାଏ, ସେ ମୋତେ ଗାଡ଼ିରେ ନେଇଗଲା, ଚାଲ ବାପା ଆଜ୍ଞା ଭଲ ହୋମିଓପାତି, ମୁଁ ଏଲୋପାତି ଖାଏନି, ହୋମିଓପାତି କେବଳ ଖାଏ, ହଁ ଚାଲ ବାବା ଚାଲ, କାହିଁ ମୋର ପଇସା ନଥାଏ, ପଇସା ଥାଏ, ପଇସା ମୁଁ ଭଗବାନ ପଇସା ଖର୍ଚ୍ଚ କରେନି, ସେଇ ସେ କାଟ କାମ ହୋଇଥାଏ, ମୁଁ ସେ ମନ୍ଦିରରୁ ଆଣିକି ଖାଏ, ମନ୍ଦିରରୁ ଦେଢ଼ ଟଙ୍କା ଦେଇଦେଲେ ଗୋଟେ ଅନ୍ନ ପୁରା ଥାଳି ଦେଇଦେବେ ସେ ଗଞ୍ଜାମରେ ଯେଉଁ ପାରୁସ, ଆଉ ଡାଲି ପୁରା ବାଟିଏ ବାଟିଏ ଦେଇଦେବେ, ଏତିକି ଆଳୁ ଭର୍ତ୍ତା ଦେଇଦେବେ, ମୁଁ ସେଆକୁ ଆଣିକି ଭାଗ କରି ଟମାଟୋ ରଖିକି କଞ୍ଚାଲଙ୍କ ରଖିଦେବି, ଆଳୁଟାକୁ ପ୍ରଥମ ଖାଇଦେବେ, ସେ ଅନ୍ନ ରଖିଦେବି ପଖାଳ କରିଦେବି, ଟମାଟୋ କଞ୍ଚାଲଙ୍କା ଦଳିକି ବାସ, କିଏ ରୋଷେଇ କରିବ ତ ତା ସେ କାଠବାଲାକୁ ଜଗିବାକୁ ପଡ଼ିବ, ମୁଁ ଏମିତି ଚଳିଲି, ତାପରେ ଦେହ ଖରାପ ହେଲା, ତାପରେ ରୋଷେଇ କଲି। ସେତେବେଳେ ଯାଇଥିଲି ସେ ବୁଢ଼ା ପୁଅ, ବୁଢ଼ା ମୋତେ ବୁଝେଇଲା ଏମିତି ଖାଇବା ଦରକାର, ଏମିତି କରିବା ଦରକାର, ଏମିତି ଏଇଟା ହେବା ଦରକାର, ଏମିତି ନ କଲେ ଏମିତି ଦେହ ଖରାପ ହେବ, ତା ପୁଅ ସେ କହିସାରିଲା ଔଷଧ ଦେଇଗଲା, ତା ପୁଅ ତା ବାପା ଆଗରେ କହୁଛି, ବାବା ଇଏ ଆପଣଙ୍କୁ ଏତେ କଥା କହୁଛନ୍ତି କିନ୍ତୁ ଡେଲି ଔଷଧ ଖାଉଛନ୍ତି, ନିଜର ଏସିଡ଼ ଗ୍ୟାସ ନିଜେ ଯାଇକି ହୋଟେଲରେ ଛଣା ଖାଇକି ଆସୁଛି, ଦାନ୍ତ ନାହିଁ, ସେ ପୁଅ କହୁଛି ବାପା ଆଜ୍ଞା ଦେଖନ୍ତୁ ଦାନ୍ତ ନାହିଁ, ସେଇଥିରେ ଯାଇକି ମୁଁ ମନା କରୁଛି ଆଜ୍ଞା ଖାଆନ୍ତୁନି, ସେ ଆପଣ କହୁଛି ଏଇଟା ଖାଇବେନି ସେଇଟା ଖାଇବେନି, କିନ୍ତୁ ସେ ସବୁ ଖାଉଛି, ଦେଖୁନା କରିବାଟା କେତେ କଷ୍ଟ, ସେ ଅନୁ ସବୁ ଜାଣୁଛି କିନ୍ତୁ ଅଭ୍ୟାସ ଆଉ ଭାଙ୍ଗିପାରୁନି। ମୋତେ କହିଲା ମୁଁ କଲକାତାରେ ଏଇଠି ପଡ଼ିଛି, ସେଠି ପୁରୁଣା ଇତିହାସ ସବୁ କହିଲା, ଏ ଔଷଧ ଏମିତି କାମ କରେ, ସେମିତି କାମ କରେ, ତେଣୁ ତା ପାଖରେ ସେ ଔଷଧ କାମ କରୁନି ତା ଦେହରେ, ନାଇଁ ସେ ଛାଡ଼ିବନି ଅଭ୍ୟାସଟାକୁ, ଯେତେ ସମୟ ଚାଲିଯିବ ଇନ୍ଦ୍ରମାନ ସେଇ ଅଭ୍ୟାସ ଆସକ୍ତ ହେଇଗଲେ। ଆଉ ଭଜନ ଯେଉଁ କହୁଛୁ ଆମେ କରିବୁ, ତୁମକୁ ବୃନ୍ଦାବନ ଛାଡ଼ିଲେ କରିପାରିବେନି, ଆମେ ପୁରୀରେ ଛାଡ଼ିଲେ କରିପାରିବେନି, କେଉଁଠି ଛାଡ଼ିଲେ କରିପାରିବେନି, ଇନ୍ଦ୍ର ତ ଅଭ୍ୟସ୍ତ ହେଇଗଲେ ସ୍ୱଭାବରେ, ଆଉ ସେ ଯେଉଁଠି ଯାଇ ପହଞ୍ଚିବ ସେ ଗୋଟେ ସେଇ ସ୍ୱଭାବଟାକୁ ବାହାର କରିବେ, ସ୍ୱଭାବଟାକୁ ବଦଳେଇଛେ ନା କ'ଣ, ଅନ୍ତର୍ଭାବ ତ ନହେଲେ ସ୍ୱଭାବ ଆସିବନି, ତୁମେ ଯୁଆଡ଼େ ଗଲେ ବି ତୁମେ ସେଇ ସେଇ ସ୍ୱଭାବଟା ବାହାରିବ, ସେଇଟା ଗୋଟେ ମାଇଣ୍ଡର ଆଡ଼ଜଷ୍ଟମେଣ୍ଟ, ମୁଁ ଏଇଠି ରହୁଛି ଯେମିତି ଅସୁବିଧା ଅଛି ସେଠି କରେ ସ୍ୱଭାବ, ସେଥିପାଇଁ ଭଗବାନ ଗୀତାରେ କହିଦେଲେ ଆଉ ଦେବତା ପଟ୍ଟନାଙ୍କ ସ୍ୱଭାବ ତ୍ୟାଗ କରିପାରୁନାହାନ୍ତି, ଆଉ ଏ ଅନ୍ତରଙ୍ଗ ସ୍ଥିତିକି ଆମେ ନ ଯାଇପାରିଲେ ସ୍ୱଭାବଟା ବଦଳିବନି, ସେ ଭକ୍ତି ଆନା ଅନ୍ତରଙ୍ଗ ସ୍ଥିତିକି ଯିବା କ'ଣ ନା, ପ୍ରଭୁଙ୍କର ଦୟା ଗୁରୁଙ୍କର ଦୟା ସେଇଟା ପାଇଲେ ଟିକେ ତାଙ୍କ ହୃଦୟରେ ଆସିଲେ ସେଇଟା ଯାଇକି ସ୍ୱଭାବଟା ବଦଳିବ, ନହେଲେ ଇଏ କ'ଣ ଅପ୍ରାକୃତ କଥା, ଏସବୁ ଇଏ କ'ଣ ତିନି ଜଗ ତିନି ଗୁଣର କଥା ନା, ଏ ଜଗତର କଥା, ଭକ୍ତି ତ ସେ ଜଗତର ଜିନିଷ ନା, ଶୁଦ୍ଧ ଭକ୍ତି ସିଏ ଆମ ହୃଦୟ ଭିତରକୁ ଆସିବାର ଅଛି। ଠିକ୍ ଅଛି, କାଲିକି ଆମେ ଶ୍ରବଣ କରିବା। ହରେ କୃଷ୍ଣ, ଜୟ ଗ୍ରନ୍ଥରାଶ୍ରମ ଭାଗବତମ୍ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଏ ଗୌର।